శ్రీమద్భాగవతం దశమ స్కంద చప్పనాధ్యాయ శ్లోక 43 ఏవం వ్యవస్థిత
బుద్ధ్యా
ఏవం వ్యవస్థితో బుద్ధ్యా సత్రాజిత సుశ్రుతాం శుభాం శత్రాజిత సుశ్రుతాం శుభాం మణిం చ స్వయం ఉద్యమ్య మణిం చ స్వయం ఉద్యమ్య మణిం చ స్వయం ఉద్యమ్య కృష్ణ కృష్ణాయోపజహారః కృష్ణోపజహారం వ్యవసితో
బుద్ధ్యాం
వ్యవసితో బుద్ధ్యా శత్రాజిత సుశ్రుతాం శుభాం శత్రాజిత సుశ్రుతాం శుభాం మణిం చ స్వయం ఉద్యమ్య కృష్ణాయోపజహారః ఏవం వ్యవస్థితో బుద్ధ్యా త్రాజిత సుశ్రుతాం శుభాం మణిం చ స్వయం ఉద్యమ్య కృష్ణాయోపజహారః ఏవం వ్యవస్థితో బుద్ధ్యా యత్రాజిత శుభాశుభాం మణిం చ స్వయం ఉద్యమ్య కృష్ణాయోపజహారః ఏవం వ్యవస్థితో బుద్ధ్యా స్వయం శుభా స్వయం ఉద్యమ్య కృష్ణాయోపజహారః ఆ కృష్ణ వృద్ధ భక్త సజానంద మాతృవృంద మనకు అమర భాగవత ఠాకూర్ స్వాగత జనాధిపతి ఈ అమరు ద్వారా కలిడా చాలిసింది కతికలి ఆమె కథకు వైటి విశ్రామ ఋతులు కిబడి భావరే ଭଗବାନ ତାଙ୍କର ଯେଉଁ ମଣିଟିକୁ ପ୍ରାପ୍ତ ହେଲେ ଜାମ୍ବବାହାନଙ୍କ ଗୁମ୍ଫାରୁ ସେଇ ମଣିଟିକୁ ବହୁତ ସୁନ୍ଦର ସମ୍ମାନ ସହିତ ଫେରାଇଦେଲେ ଛତ୍ରାଜିଙ୍କୁ ଫେରାଇଦେଲେ ଗତକାଲି ଆଲୋଚନା କରୁଥିଲେ ତିନୋଟି ଶ୍ଳୋକରେ ଏହି ସେ ବିଷୟ ବର୍ଣ୍ଣନା କରାଯାଇଥିଲା ତେଣୁ ଏଇଭଳି ଭାବରେ ଯେତେବେଳେ ସିଏ ଗୃହକୁ ଗଲେ ଏଇଭଳି ଭାବେ ଚିନ୍ତା କରୁଥିଲେ ଗତକାଲି ଆମେ ସେଇଟାକୁ ଚିନ୍ତା କରୁଥିଲେ ତାଙ୍କର ଚିନ୍ତାକୁ ତେଣୁ ଫାଇନାଲି କ'ଣ ସେଠି ହେଲା ସେ କଥା ଏଇ ଶ୍ଳୋକରେ କୁହାଯାଉଛି ଏବଂ ବ୍ୟବସ୍ଥିତ ବୁଦ୍ଧ୍ୟା ତାଙ୍କ ବୁଦ୍ଧି ଦ୍ୱାରା ଏଇଟାକୁ ନିର୍ଣ୍ଣୟ କଲେ ନିଶ୍ଚୟ କଲେ ବ୍ୟବସାୟତ୍ମିକ ବୁଦ୍ଧି ଇଏ ହେଉଛି ବୁଦ୍ଧି ସମସ୍ତଙ୍କର ବୁଦ୍ଧି ରହିଛି କିନ୍ତୁ ସେ ବୁଦ୍ଧିକୁ କିଏ କେଉଁଭଳି ଭାବରେ ବ୍ୟବହାର କରୁଛି ଏଇ ଯେଉଁ ରହିଛି ଏ ଶ୍ଳୋକର ଅନୁବାଦ ହେଉଛି କ'ଣ ଏହିପରି ଭାବରେ ବୁଦ୍ଧିମତା ସହିତ ନିଜର ମନ ସ୍ଥିର କରି ରାଜା ସତ୍ରାଜିତ ଶ୍ରୀକୃଷ୍ଣଙ୍କୁ ତାଙ୍କର ଶୁଭ ଲକ୍ଷଣ କନ୍ୟା ଏବଂ ସମତକ ମଣିଟି ଉପହାର ପ୍ରଦାନ କରିବା ନିମିତ୍ତ ସ୍ୱୟଂ ଆୟୋଜନ କଲେ ଏ ଯେଉଁ ବୁଦ୍ଧି କେତେ ବୁଦ୍ଧି ସମସ୍ତଙ୍କର ବୁଦ୍ଧି ରହିଛି ଏମିତିକି ବିଷ୍ଠାରେ ଥିବା କୃମିର ମଧ୍ୟ ବୁଦ୍ଧି ରହିଛି ଏମିତି କୌଣସି ଜୀବ ନାହିଁ ଯାହାର ବୁଦ୍ଧି ନାହିଁ ସମସ୍ତଙ୍କର ବୁଦ୍ଧି ରହିଛି ମନ ବୁଦ୍ଧି ଏବଂ ଅହଙ୍କାର ଏ ତିନୋଟି ହେଉଛି ସୂକ୍ଷ୍ମ ଶରୀର ସ୍ଥୂଳ ଶରୀର ପାଞ୍ଚଟି ମହା ଭିତରେ ତିଆରି ବୁଦ୍ଧି ଭୂମି ଜଳ ଅଗ୍ନି ବାୟୁ ଆକାଶ ସ୍ଥୂଳ ସୂକ୍ଷ୍ମ ହେଇକି ଯାଇଛି ଶରୀର, ମାନେ ଏଇ ଯେଉଁ ତତ୍ତ୍ୱ ସବୁ ରହିଛି। ଆହୁରି ସୂକ୍ଷ୍ମ ହେଉଛି ମନ, ବୁଦ୍ଧି ଏବଂ ଅହଂକାର, ଏ ତିନୋଟି ଯେଉଁ ରହିଛି। ଏମିତିକି ସୂକ୍ଷ୍ମାତି ସୂକ୍ଷ୍ମ ଜୀବରେ ମଧ୍ୟ ସେସବୁ ରହିଛି, ତାର ମଧ୍ୟ ମନ ରହିଛି, ବୁଦ୍ଧି ରହିଛି, ଅହଂକାର ରହିଛି। ତେଣୁ ଆମେ ଯେତେବେଳେ ଗୋଟେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଆମକୁ ଗୋଟେ ଉନ୍ନତ ବୁଦ୍ଧି ପ୍ରଦାନ କରାଯାଇଛି, ଯେଉଁ ବୁଦ୍ଧି ଦ୍ୱାରା ଆମେ ଭଗବାନଙ୍କୁ ଚିନ୍ତା କରିପାରିବା, ଭଗବାନଙ୍କ ଶରଣରେ ଯାଇପାରିବା। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି କଥା ଅର୍ଜୁନଙ୍କୁ, ଏବଂ ବ୍ୟବସାୟାତ୍ମକ ବୁଦ୍ଧି ରେ କେହ କୁରୁନନ୍ଦନ ବହୁଶାଖାନ୍ତାସ ବୁଦ୍ଧ ଅବ୍ୟବସାୟିନା। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଦୁଇ ପ୍ରକାର ବୁଦ୍ଧି ମଧ୍ୟ ରହିଛି, ଗୋଟେ ହେଉଛି ବ୍ୟବସାୟାତ୍ମକ ବୁଦ୍ଧି, ଗୋଟେ ହେଉଛି ଅବ୍ୟବସାୟାତ୍ମକ ବୁଦ୍ଧି। ବ୍ୟବସାୟାତ୍ମକ ବୁଦ୍ଧି ହେଉଛି ନିଶ୍ଚିନ୍ତ କରିବା ଯେ ଆମର ପ୍ରକୃତରେ ଆମର କ'ଣ, ଆମର କର୍ତ୍ତବ୍ୟ ହେଉଛି ଆମେ ଭଗବାନଙ୍କ ଶରଣରେ ଯିବା। ହରେ କୃଷ୍ଣ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ବୁଦ୍ଧି ଭଗବାନ ଏଭଳି ସୃଷ୍ଟି କରିଛନ୍ତି ଆମର ଶରୀରକୁ, ବା ସୂକ୍ଷ୍ମ ଶରୀର, ମନ ଠାରୁ ବୁଦ୍ଧି ଆହୁରି ଉନ୍ନତତର, ବୁଦ୍ଧି ଠାରୁ ଅହଂକାର ଆହୁରି ଉନ୍ନତତର, ଅହଂକାର ଠାରୁ ଆତ୍ମା ଆହୁରି ଉନ୍ନତତର। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ, ଇନ୍ଦ୍ରିୟାଣି ପ୍ରାଣୀ ଆଉ ଇନ୍ଦ୍ରିୟ ପରମ ମନ, ମନସ୍ତୁ ପରା ବୁଦ୍ଧି, ଯୋ ବୁଦ୍ଧି ପରତସ୍ତୁ ସ। ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ହେଉଛି ମନ, ମନର ଉର୍ଦ୍ଧ୍ୱରେ ହେଉଛି ବୁଦ୍ଧି, ବୁଦ୍ଧିର ଉର୍ଦ୍ଧ୍ୱରେ ଯିଏ ସିଏ ହେଉଛି ତମେ। ଭଗବାନ ଅର୍ଜୁନଙ୍କୁ ତାଙ୍କର ପରିଚୟ ଦେଉଛନ୍ତି, ଏ କଥା ଲୋକମାନେ ଜାଣନ୍ତି ନାହିଁ ପ୍ରକୃତରେ ସେ କିଏ। ତେଣୁ ଏଇ ଯେଉଁ ବୁଦ୍ଧି ଅଛି ବହୁତ ଆମକୁ ସାହାଯ୍ୟ କରିବ, ଏବଂ ଏଇ ବୁଦ୍ଧି ଦ୍ୱାରା ମଧ୍ୟ ଆମକୁ, ଏ ବୁଦ୍ଧି ଦ୍ୱାରା ଆମକୁ ନରକକୁ ଚାଲିଯିବା। ଭଗବତ ଗୀତାରେ ଭଗବାନ କହିଲେ କ'ଣ କ'ଣ, ଉଦ୍ଧରେ ଦାତ୍ମନାତ୍ମାନଂ ନାତ୍ମାନଂ ଅବସାଦେ ଆତ୍ମୈବ ଆତ୍ମନ ବୁଦ୍ଧୁ ବନ୍ଧୁର ଆତ୍ମୈବ ରୂପରାତ୍ମନ। ଏ ଆତ୍ମା, ଆତ୍ମା ସ୍ୱତନ୍ତ ଭଗବାନ କହୁଛନ୍ତି, ଏଠି ମନ କଥା ଅବଶ୍ୟ କହିଛନ୍ତି, କିନ୍ତୁ ମନଟାରୁ ଆମର ମନଟାକୁ ମନ ଦ୍ୱାରା ଆମ ତ ଆମେ ଚେଷ୍ଟା କରିବା ମନକୁ ଉପରକୁ ଉଠାଇବା, ଉଦ୍ଧରେ ଦାତ୍ମନାତ୍ମାନ। ମନକୁ ଆମର କର୍ତ୍ତବ୍ୟ ହେଉଛି ମନକୁ ଆମର ଉପରକୁ ଉଠାଇବା, ମାନେ ଭଗବାନ ପାଦ ପଦ୍ମରେ ଲଗାଇବା। ଉଦ୍ଧରେ ଦାତ୍ମନାତ୍ମାନ ଅବସାଦ, ମନକୁ କୌଣସି ସମୟରେ ଭଗବାନଙ୍କଠାରୁ ବିଚ୍ଛିନ୍ନ କରିବା କଥା ନୁହଁ। ଆତ୍ମେ ହୋଇ ଆତ୍ମନ ବନ୍ଧୁ, ସେଇ ମନ ଯେଉଁ ମନକୁ ଆମ ନିୟନ୍ତ୍ରଣରେ ରଖିପାରିଛେ ସେ ହେଉଛି ଆମର ବନ୍ଧୁ, କିନ୍ତୁ ଆତ୍ମୈବରି ପୁରା ଆତ୍ମନ, ଯେଉଁ ମନକୁ ଆମେ ନିୟନ୍ତ୍ରଣ କରିପାରୁନାହିଁ, ଆମେ ମନ ଦ୍ୱାରା ନିୟନ୍ତ୍ରିତ ହୋଇଯାଉଛେ, ସେ ହେଉଛି ଆମର ଶତ୍ରୁ। ତେଣୁ ମନଠାରୁ ଆହୁରି ଉନ୍ନତ ହେଉଛି ବୁଦ୍ଧି, ଯଦିଓ ମନଠାରୁ ଅଧିକ ଶକ୍ତିଶାଳୀ ହେଉଛି ବୁଦ୍ଧି, କିନ୍ତୁ ମନ ଦ୍ୱାରା ସେ ନିୟନ୍ତ୍ରିତ ହୋଇଯାଉଛି। ମନ ଏତେ ରହିଛି, ମନର ଶକ୍ତି ଏଭଳି ରହିଛି, ବୁଦ୍ଧିକୁ ମଧ୍ୟ ପରାଭୂତ କରିଦେଉଛି। ଯଦିଓ ଆମେ ଚାହୁଁଛେ, ଏ କଥାରେ ପ୍ରଶ୍ନ ପଚାରିଥିଲେ ଅର୍ଜୁନ, ପ୍ରଭୁ କାହିଁକି ଲୋକମାନେ ନ ଚାହିଁଲେ ମଧ୍ୟ ତାଙ୍କର ବୁଦ୍ଧି ବୁଦ୍ଧି ଜାଣିଛନ୍ତି, ବୁଦ୍ଧି ଦ୍ୱାରା ସେ ଜାଣିଛନ୍ତି ଯେ ଏଇଟା କରିବା କଥା ନୁହେଁ, ଏଇଟା ପାପ କାର୍ଯ୍ୟ, ଏଇଟା କରିବା କଥା ନୁହଁ, କିନ୍ତୁ ତଥାପି ସେମାନେ ନ ଚାହିଁଲେ ମଧ୍ୟ ସେସବୁ କାର୍ଯ୍ୟ କରୁଛନ୍ତି କିଭଳି ଭାବରେ। ତୃତୀୟ ଅଧ୍ୟାୟରେ ଏହି ପ୍ରଶ୍ନଟି ଅର୍ଜୁନ ପଚାରିଛନ୍ତି ଭଗବାନ। ତେଣୁ ଏ ପ୍ରଶ୍ନର ଉତ୍ତର ଭଗବାନ କହୁଛନ୍ତି, କାହିଁକି ନା କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ର, ଯେ କାମ କ୍ରୋଧ ରଜଗୁଣରେ ରହୁଛି, ଭୌତିକ ଜଗତ ତିନୋଟି ଗୁଣ ରହିଛି, ଏ ଗୁଣରେ ଯେଉଁ ରଜଗୁଣର ପ୍ରଭାବରେ କାମ କ୍ରୋଧ ଯେଉଁ ରହିଛି, ଏ କାମ କ୍ରୋଧରେ ବଶୀଭୂତ ହେଇକରି ମନ ବୁଦ୍ଧିକୁ ମଧ୍ୟ ଆୟତ୍ତ କରିଦେଉଛି, ତେଣୁ ବୁଦ୍ଧି ବାଧ୍ୟ ହେଇକି ସେସବୁ କାର୍ଯ୍ୟ କରୁଛି, ନ ଚାହିଁଲେ ମଧ୍ୟ ସେସବୁ କରୁଛି, ବୁଦ୍ଧି ସେ ଅନୁସାରେ ମନ ଇଚ୍ଛା ମନ ଅନୁସାରେ କାର୍ଯ୍ୟ କରୁଛି। ତେଣୁ ଏହି ବୁଦ୍ଧି ପ୍ରକୃତରେ ଭଗବାନଙ୍କୁ ଯେତେବେଳେ ଆମେ ଭଗବାନଙ୍କ ଶରଣରେ ଯିବା, ଭଗବାନ ପ୍ରକୃତ ଶୁଦ୍ଧ ବୁଦ୍ଧି ପ୍ରଦାନ କରି, ବୁଦ୍ଧିର ବିଭିନ୍ନ ସ୍ତର ରହିଛି, ବୁଦ୍ଧିର ବିଭିନ୍ନ ସ୍ତର ରହିଛି। ଯେଉଁମାନେ ଅତ୍ୟନ୍ତ ନୀଚ ସ୍ତରରେ ରହିଛନ୍ତି, ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛନ୍ତି, ମନୁଷ୍ୟ ଜନ୍ମ ମାତ୍ରକେ ତାଙ୍କର ଗୋଟେ ଉନ୍ନତ ବୁଦ୍ଧି ଦିଆଯାଇଛି, ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ ବ୍ରହ୍ମ ଜିଜ୍ଞାସା କହିଲେ, ଯେଉଁ ଅନ୍ୟ ଯେଉଁ ଜୀବମାନେ ଅଛନ୍ତି, ପଶୁପକ୍ଷୀ କୀଟପତଙ୍ଗ ଇତ୍ୟାଦି, ସେମାନେ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ, ତାଙ୍କର ସେ ବୁଦ୍ଧି ଯଦିଓ ଅଛି କିନ୍ତୁ ସେ ବୁଦ୍ଧିରେ ସେ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ। କିନ୍ତୁ ଆମେ ଯେତେବେଳେ 80 ଲକ୍ଷ ଜନ୍ମ ପାର ହେଲା ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛେ, ସେତେବେଳେ ଗୋଟେ ଉନ୍ନତ ବୁଦ୍ଧି ପ୍ରାପ୍ତ ହୋଇଛେ, ଯେଉଁ ବୁଦ୍ଧି ଦ୍ୱାରା ଆମେ ଜିଜ୍ଞାସା କରିପାରିବା, ବ୍ରହ୍ମ ଜିଜ୍ଞାସା କରିପାରିବା, ବ୍ରହ୍ମ ଜିଜ୍ଞାସା କରିପାରିବା। କିନ୍ତୁ ଅଧିକାଂଶ ଲୋକ ସେ ଜିଜ୍ଞାସା କରୁନାହାନ୍ତି, ବହୁତ ପ୍ରକାର ଜିଜ୍ଞାସା କରୁଛନ୍ତି, ସେ ବୁଦ୍ଧିର ବହୁତ ପ୍ରକାର ବ୍ୟବହାର କରୁଛନ୍ତି, ଏମିତିକି ଜଣେ ଜଣେ କୋଟିପତି ହେଇଯାଉଛନ୍ତି ସେଇ ବୁଦ୍ଧିର ବ୍ୟବସାୟ କହୁନ ବନେକା କରୋଡ଼ପତି ଟିଭିରେ ଭାରତୀୟ ନ୍ୟୁଜ୍ ସବୁ ଦେଉଥିଲା ସିରିଏଲ୍ ସବୁ ଏଭଳି ବୁଦ୍ଧି ତାଙ୍କର ରହିଛି, ସେ ବୁଦ୍ଧି ପ୍ରୟୋଗ କରି ସେ କୋଟିଏ ଟଙ୍କା ପାଇଯାଉଥିଲେ, କହୁନ ବନେକା କରୋଡ଼ପତି ଏ ବୁଦ୍ଧିର ଏଇଟା କ'ଣ ଶ୍ରେଷ୍ଠ ଉପଯୋଗ ବୁଦ୍ଧିର? ତେଣୁ ଏ ବୁଦ୍ଧିର ପ୍ରକୃତ ବୁଦ୍ଧିର ସବୁଠାରୁ ନିମ୍ନ ସ୍ତରର କେଉଁଟା? ଯେଉଁମାନେ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ନାମା ଦୁଷ୍କୃତି ନ ମୂଢ଼ା, ବୁଦ୍ଧି ତାଙ୍କର ଅଛି କିନ୍ତୁ ସେ ବୁଦ୍ଧି ଦ୍ୱାରା ସେମାନେ ଭଗବାନଙ୍କ ଶରଣରେ ଯିବା ପାଇଁ ଚିନ୍ତା କରୁନାହାନ୍ତି, ଏମାନଙ୍କର ବୁଦ୍ଧି ହେଉଛି ସବୁଠାରୁ ନିମ୍ନତର ସ୍ତରରେ ଅଛନ୍ତି ଏମାନେ ବୁଦ୍ଧି। ଏମିତି ନୁହଁ ଯେ ସେ ବୁଦ୍ଧିରେ ସେ ଭଗବାନଙ୍କୁ ଚିନ୍ତା କରିପାରିବେ ନାହିଁ ବା ଭଗବାନଙ୍କ ଶରଣରେ ଯାଇପାରିବେ ନାହିଁ, କିନ୍ତୁ ଭଗବାନଙ୍କ ଶରଣରେ ଯାଉନାହାନ୍ତି କାହିଁକି ନା ଅସତ୍ସଙ୍ଗ, ଅସତ୍ସଙ୍ଗରେ ବୁଦ୍ଧିର ପ୍ରକୃତ ବ୍ୟବହାର ସେମାନେ କରିପାରୁନାହାନ୍ତି। ଆଠାରୁ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ବୁଦ୍ଧି, ତାଙ୍କର ବୁଦ୍ଧି ଆଉ ଟିକେ ଉନ୍ନତ ବୁଦ୍ଧି, ସେମାନେ କ'ଣ କରୁଛନ୍ତି ନା ଭେଦରେ ଯେଉଁ କର୍ମକାଣ୍ଡ ଧାରା ରହିଛି ସେମାନେ ଦେବାଦେବୀମାନଙ୍କୁ ପୂଜା କରୁଛନ୍ତି। ଯେମିତି ସତ୍ରାଜିତ ଆମେ ଦେଖିବା, ସତ୍ରାଜିତର ବୁଦ୍ଧିରେ ସେ ଦେବାଦେବୀଙ୍କର ପୂଜା, ସୂର୍ଯ୍ୟଦେବଙ୍କର ପୂଜା କରୁଥିଲେ, ସୂର୍ଯ୍ୟଦେବ ମଧ୍ୟ ଭଗବାନଙ୍କ ଶରଣ ଯିବା ପାଇଁ ବୁଦ୍ଧି ପ୍ରଦାନ କରିବେ, କାରଣ ସୂର୍ଯ୍ୟଦେବ ହେଉଛନ୍ତି ଭଗବାନଙ୍କ ଭକ୍ତ। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ ସେ କଥା କହିଲେ, ଭଗବତ ଗୀତାର ଜ୍ଞାନ ପ୍ରଥମେ ଭଗବାନ ଦେଇଥିଲେ ସୂର୍ଯ୍ୟଦେବତା ବିଦୁଷାନଙ୍କୁ, କିନ୍ତୁ ଯେଉଁମାନେ ଯେଉଁ କାମନା ନେଇକି ଯାଉଛନ୍ତି ସୂର୍ଯ୍ୟଦେବ ବା ଦେବତାମାନେ ସେହିସବୁ କାମନା ପୂରଣ କରୁଛନ୍ତି, ଇଏ ଚାହିଁଥିଲେ ଭୌତିକ ଅଭିବୃଦ୍ଧି ପ୍ରାପ୍ତ ହେବା ପାଇଁ, ତେଣୁ ତାଙ୍କୁ ଦିଆଗଲା ମଣି, ଦିଆଗଲା ସମସ୍ତ ମଣି ଦିଆଗଲା, କିନ୍ତୁ ଏ ବୁଦ୍ଧିର ପ୍ରକୃତ ଉପଯୋଗ ହେଲାନି। ଯଦିଓ ଏତେ ବହୁତ ଧନ ପ୍ରାପ୍ତ ହେଉଥିଲେ, 800 ସୁନା ପାଉଥିଲେ ଦିନକୁ, କ'ଣ କମ୍ କଥା ହେଲାଣି, ଛୋଟିଆ କଥା ହେଲାଣି, କିନ୍ତୁ ଏଇଟାକୁ ଭଗବାନ କହୁଛନ୍ତି, ଏମାନେ ହେଉଛନ୍ତି କ'ଣ ନା ଏମାନେ ହେଉଛନ୍ତି ବହୁତ ନିମ୍ନତର ବୁଦ୍ଧି। ଯେଉଁ ଭଗବତ ଗୀତାରେ ଭଗବାନ କହିଲେ ଯେ ଯେଉଁ ରହିଛି କ'ଣ, ଭଗବାନ ଯେଉଁମାନେ ଦେବତାମାନେ ପୂଜା କରନ୍ତି ସେମାନେ ଅଳ୍ପ ବୁଦ୍ଧି ସମ୍ପନ୍ନ ହେଇଥିବାରୁ ସେମାନେ ଦେବାଦେବୀମାନଙ୍କୁ ପୂଜା କରନ୍ତି, ତେଣୁ ସେମାନେ ଯେଉଁ ପ୍ରାପ୍ତ ହୁଅନ୍ତି ଦେବାଦେବୀମାନଙ୍କ ଠାରୁ ଯେଉଁ ବର ପ୍ରାପ୍ତ ହୁଅନ୍ତି ସେଇଟା ମଧ୍ୟ ସବୁବେଳ ପାଇଁ ରହିବ ନାହିଁ, ସେଇଟା କୁହାଯାଇଛି ଭଗବତ ଗୀତାରେ। ମତେ ସୁନ୍ଦର ଶ୍ଳୋକ ରହିଛନ୍ତି ଯେ ସେ ଶ୍ଳୋକଟି କହୁଛନ୍ତି ଯେ କ'ଣ, ଅଳ୍ପ ଅଳ୍ପ ବତୁ ଫଳ ତେ ସାମ, ଅଳ୍ପ ଅଳ୍ପ ସେସବୁ ତାଙ୍କର ଫଳ ହେଉଛି ଅଳ୍ପ ଅଳ୍ପ ଫଳ ପ୍ରାପ୍ତ ହେବେ, ଫଳ ତେସାମ ତାଦ ଭବତି ଅଳ୍ପ ମେଦ ସାମ, ତାଙ୍କର ବୁଦ୍ଧି ଅଛି କିନ୍ତୁ ସେଇଟା ବୁଦ୍ଧିର ପ୍ରକୃତ ବ୍ୟବହାର କରୁନାହାନ୍ତି, ତେଣୁ ସେମାନେ ଦେବାନ ଦେବଦେବୀ ଯାଆନ୍ତି, ମଧୁଭକ୍ତ ଯାଆନ୍ତି ମା ଅଭି, ଯେଉଁମାନେ ଦେବାଦେବୀମାନଙ୍କୁ ପୂଜା କରୁଛନ୍ତି ସେମାନେ ନିଶ୍ଚିନ୍ତ ଭାବରେ ଉନ୍ନତ ସ୍ତରର, ତାଙ୍କର ସତ୍ୱଗୁଣ ବୁଦ୍ଧି ରହିଛି, ସତ୍ୱଗୁଣରେ ବୁଦ୍ଧି ଥିବାରୁ ସେମାନେ ଭଗବାନଙ୍କର ଏ ଦେବାଦେବୀମାନଙ୍କୁ ପୂଜା କରୁଛନ୍ତି, ତାଙ୍କର ବୁଦ୍ଧି ଉନ୍ନତ ବୁଦ୍ଧି ରହିଛି କିନ୍ତୁ ସେଇଟା ଶ୍ରେଷ୍ଠ ଉପଯୋଗ କରିପାରୁନାହାନ୍ତି। ସେଇଟା କୁହାଗଲା କ'ଣ, ସେମାନେ ଦେବାନ ଦେବଯୋଜ ଯାଆନ୍ତି, ଯେଉଁମାନେ ଦେବଯୋଜ ଯେଉଁମାନେ ଦେବତାମାନଙ୍କୁ ପୂଜା କରନ୍ତି ତାଙ୍କର ବୁଦ୍ଧି ପ୍ରକୃତରେ ପ୍ରକୃତ ଉପଯୋଗ ହେଉନାହିଁ, ଶ୍ରେଷ୍ଠ ଉପଯୋଗ ହୋଇପାରୁନାହିଁ ବୁଦ୍ଧିର। ସେମାନେ ଯଦିଓ ଦେବଲୋକକୁ ଉନ୍ନୀତ ହୁଅନ୍ତି, ବହୁତ ଉନ୍ନତ ସ୍ତରକୁ ଯାଆନ୍ତି ସେମାନେ, କିନ୍ତୁ ସେମାନେ ହେଉଛନ୍ତି କ'ଣ, ସେଇଟା ହେଉଛି ସବୁବେଳ ପାଇଁ ରହିବ ନାହିଁ, ଦେବତାମାନେ ତ ସବୁଦିନ ପାଇଁ ରହିବେ ନାହିଁ, ଆଉ ତାଙ୍କର ବର କେମିତି ରହିବ ସବୁବେଳ ପାଇଁ, ତେଣୁ ସେମାନେ ଅନ୍ତବତ୍ତୁ, ଅନ୍ତବତ୍ତୁ କହିଲେ ଅନ୍ତ ହେଇଯିବ, ଯେତେ ପାଇଲେ ମଧ୍ୟ ସେଇଟା ଶେଷ ହେଇଯିବ, ଅନ୍ତ ହେଇଯିବ, ଅନ୍ତବତ୍ତୁ ଫଳନ୍ତେ ସାମ। ଆଠାରୁ ଆଉ ଟିକେ ଉନ୍ନତତର ବୁଦ୍ଧି ବିଷୟରେ ଭାଗବତ ବର୍ଣ୍ଣନା କରାଯାଇଛି, ଯେଉଁମାନେ ଜ୍ଞାନୀମାନେ, ଜ୍ଞାନୀମାନେ ଭାଗବତ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମା ତାଙ୍କ ସ୍ତୁତିରେ କହୁଛନ୍ତି, ଯେଉଁ ବୁଦ୍ଧି ତାଙ୍କର ରହିଛି କିନ୍ତୁ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ସେମାନେ ବ୍ରହ୍ମଚିନ୍ତନ କରୁଛନ୍ତି, ଜୈନିୟରେ ବିନ୍ଦାକ୍ଷ ଅଭିମୁକ୍ତ ମାରିଣ ତୈୟସ୍ତ ଭାବାଦ ବିଶୁଦ୍ଧ ବୁଦ୍ଧ ଆରୁହ ପୁତ୍ରେଣ ପରଂ ପଦଂ ତଥା ତତନ୍ତି ଅଧ ଅନାଦିତ ଦୁଷ୍ମତାଂଘ୍ର, ଅବିଶୁଦ୍ଧ ବୁଦ୍ଧ, ତାଙ୍କର ବୁଦ୍ଧି ଶୁଦ୍ଧ ହେଇନାହିଁ, ଯଦିଓ ସେମାନେ ବହୁତ କଷ୍ଟ ସ୍ୱୀକାର କରିକିରି ବହୁତ ଜଗତରୁ ଉର୍ଦ୍ଧକୁ ଯାଆନ୍ତି, ବ୍ରହ୍ମସ୍ତରକୁ ଯାଆନ୍ତି, କିନ୍ତୁ ସେଠୁ ମଧ୍ୟ ତାଙ୍କର ପତନ ହେଇଯାଏ, କାହିଁକି ନା ସେମାନେ ଭଗବାନଙ୍କ ଶରଣରେ ଯାଇନାହାନ୍ତି, କ'ଣ ଅନାଦିତ ଦୁଷ୍ମତାଙ୍କର ଭଗବାନଙ୍କର ପାଦପଦ୍ମକୁ ଆଶ୍ରୟ ହେଇନାହାନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଇଏ ହେଉଛି ଶ୍ରେଷ୍ଠ ବୁଦ୍ଧିର ଶ୍ରେଷ୍ଠ ସ୍ତର ହେଉଛି କ'ଣ ନା ବ୍ୟବସାୟାତ୍ମିକ ବୁଦ୍ଧି, ଏକ ଏକ ବୁଦ୍ଧି। କ'ଣ ନା ଭଗବାନଙ୍କ ଶରଣରେ ଯିବା। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ବହୁତ ସୁନ୍ଦର ଭାବରେ ଭାଷ୍ୟ ଦେଇଛନ୍ତି, ଗୁରୁଦେବ ଯାହା କହିଛନ୍ତି ସେଇ ଅନୁସାରେ ଆମେ କାର୍ଯ୍ୟ କରିବା। ଆଉ ଆମ ମନଗଡ଼ା କଳ୍ପନା ସବୁ ଆଡ଼ କରିବା ନାହିଁ, ଏମିତି କଲେ ହେବ ସେମିତି କଲେ ହେବ କରିକି ବିଭିନ୍ନ ପ୍ରକାର କଳ୍ପନା କରିବା ନାହିଁ। ଗୁରୁଦେବ ଯାହା କହିଛନ୍ତି ସେଇଟାକୁ ବ୍ୟବସାୟାତ୍ମିକ ବୁଦ୍ଧି ଏକ କରି ଧରିକରି ସେମାନେ ଶ୍ରେଷ୍ଠ ସ୍ତର ପ୍ରାପ୍ତ ହେବେ, ସିଦ୍ଧିପ୍ରାପ୍ତ ହେବେ ବ୍ୟବସାୟାତ୍ମିକ ବୁଦ୍ଧି। ତେଣୁ ଏ ବୁଦ୍ଧିର ପ୍ରକୃତ ଶ୍ରେଷ୍ଠ ଉପଯୋଗ ହେଉଛି ଏଇଟା। ଭଗବାନ ଏଭଳି ଗୋଟେ ଉନ୍ନତ ଆମକୁ ଦେଇଛନ୍ତି, ଗିଫ୍ଟ ଦେଇଛନ୍ତି, ଇଏ ଗୋଟେ ସବୁଠୁ ବଡ଼ ମଣି ଏଇଟା ଆମ ପାଇଁ ବୁଦ୍ଧି। ଏ ସମସ୍ତ ମଣି ଅପେକ୍ଷା ଆହୁରି ବହୁତ ମୂଲ୍ୟବାନ ହେଉଛି ଆମର ବୁଦ୍ଧି। ଭଗବାନ ଦେଇଛନ୍ତି ସେ ବୁଦ୍ଧି, ମନ ମଧ୍ୟ ସେଇଭଳି ଭାବରେ, ଅହଙ୍କାର ମଧ୍ୟ ସେଇଭଳି ଭାବରେ। ଆମର ଯେଉଁ ସବୁ ରହିଛି କ'ଣ ସୂକ୍ଷ୍ମ ଶରୀର ରହିଛି, ଏ ସବୁ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ହେଇଛି, ମନ ବୁଦ୍ଧି ଅହଙ୍କାର ଇତ୍ୟାଦି। କିନ୍ତୁ ଆମେ ସେଇଟାର ସଦୁପଯୋଗ କରିପାରୁନାହିଁ, ସଦୁପଯୋଗ କରି ନପାରିବାରୁ ମନୁଷ୍ୟ ଜନ ପାଇକରି ମଧ୍ୟ ସେ କ'ଣ ତାର ବେକାର ହୋଇଗଲା। ହରିହରି ବିଫଲ ଜନନ ଗୁହାଇନ। ତେଣୁ ଇଏ ଏଇଭଳି ଭାବରେ ବୁଦ୍ଧି ଭଗବାନ ପ୍ରଦାନ କରନ୍ତି, ଶ୍ରେଷ୍ଠ ବୁଦ୍ଧି ପ୍ରଦାନ କରନ୍ତି, ଯାହାଫଳରେ ଆମେ ଭଗବାନଙ୍କ ଶରଣରେ ଯିବା। ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଲେ ସେଇଟା, ମଚିତ ତେଷାଂ ସତଯୋକ୍ତାନାଂ ଭଜତାଂ ଯତି ପୂର୍ବକଂ ଦଦାମି ବୁଦ୍ଧିଯୋଗନ୍ତଂ ଜେନ ମାମ ଉପଜାତି। ଯେଉଁମାନେ ଭଗବାନ ସହିତ ସବୁବେଳେ ପାଇଁ ଯୁକ୍ତ ହେଇକି ରହିଛନ୍ତି ଭଗବାନଙ୍କୁ ବୁଦ୍ଧି ପ୍ରଦାନ କରନ୍ତି, ତେଣୁ ଯାହାଫଳରେ କି ସେ ଭଗବାନ ପାଖକୁ ଆସିବେ। ତେଣୁ ଯେଉଁ ଚିନ୍ତା କରୁଥିଲେ ଭଗବାନ ପ୍ରତି ଅପରାଧ ହେଇଗଲା, କୃଷ୍ଣଙ୍କ ପ୍ରତି ଅପରାଧ ହେଇଗଲା, ଚିନ୍ତା କରି 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 ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କଲେ। ଏସବୁ କଥା କହିଲେ ଏବଂ ବ୍ୟବସ୍ଥିତ ବୁଦ୍ଧିଆ, ଏଇ ବୁଦ୍ଧି ଯେତେବେଳେ ଭଗବାନ ପ୍ରଦାନ କଲେ ସେତେବେଳେ ସେ ଏଇଟାକୁ ସ୍ଥିର କଲେ, ଏବଂ ବ୍ୟବସ୍ଥିତ ବୁଦ୍ଧିଆ ଏଇଭଳି ଭାବରେ ବ୍ୟବସ୍ଥିତ। ବ୍ୟବସ୍ଥିତର ଅର୍ଥ ହେଉଛି ସଂକଳ୍ପ ସ୍ଥିର କଲେ, ସ୍ଥିର କଲେ। ବ୍ୟବସାୟ ଅବ୍ୟବସାୟ ଦୁଇ ପ୍ରକାର କଥା ରହିଛି, ବୁଦ୍ଧି ସଂକଳ୍ପ ମନରେ ରହିଛି, ସଂକଳ୍ପ ବିକଳ୍ପ ଏଇ ଦୁଇଟି ଜିନିଷ ରହିଛି ମନର। କରିବି ନା କରିବିନି, କରିବି ନା କରିବିନି, କରିବି ନା କରିବିନି, ସଂକଳ୍ପ ବିକଳ୍ପ। ବୁଦ୍ଧି କହୁଛି ତମେ ଏଇଟା କର, ତଥାପି ଆମେ ଚିନ୍ତା କରୁଛେ କରିବା ନା କରିବା ନାହିଁ, କରିବା ନା କରିବା ନାହିଁ, ଏଇଟା କରିବା ନା, ଏଇଭଳି ଭାବରେ ମନରେ ଚାଲିଛି, ହ୍ୱିସ୍ପରିଂ ଚାଲିଛି। ତେଣୁ ମନ ଯେତେବେଳେ ସଂକଳ୍ପ କରିବ, ସଂକଳ୍ପ ତ୍ରିକାଟ ହେଉଛି, ବୁଦ୍ଧିକୁ ମଧ୍ୟ କୁହାଯାଉଛି, କିନ୍ତୁ ମନ ମଧ୍ୟ ସେଥିରେ ସାହାଯ୍ୟ କରିବ। ବୁଦ୍ଧି ଯଦି ନିଶ୍ଚୟ କଲେ ମଧ୍ୟ ମନ ଯଦି ସାହାଯ୍ୟ ନ କରିବ ତାହେଲେ ଆମେ ସେଇଟା କାର୍ଯ୍ୟ କରିପାରିବା ନାହିଁ। ତେଣୁ ଇଏ ଯେଉଁ ରହିଛି ଆମର ମନ ଦ୍ୱାରା, ହଁ ଆମେ ଏଇଟା କରିବା କଥା, ସଂକଳ୍ପ କରିଦେଲା ମାନେ ଏଇ ମନଟା ଆମକୁ ଭଗବାନ ପାଖକୁ ନେଇଯିବ। ତେଣୁ ଭଗବାନ ଯେତେବେଳେ ସେ ବୁଦ୍ଧି ପ୍ରଦାନ କଲେ, ସେ ବହୁତ ପ୍ରକାର ଅଲ୍ଟରନେଟିଭ୍ ଚିନ୍ତା କରୁଥିଲେ ସତ୍ରାଜିତ, ଏଇଟା କରିବା ସେଇଟା କରିବା ସେଇଟା, ଆଜି ପର୍ଯ୍ୟନ୍ତ ସେ ବୁଦ୍ଧି ହେଉନଥିଲା ତାଙ୍କର କନ୍ୟାକୁ ପ୍ରଦାନ କରିବା ପାଇଁ ଭଗବାନଙ୍କୁ, ଆଜି ପର୍ଯ୍ୟନ୍ତ ସେ ବୁଦ୍ଧି ହେଉନଥିଲା। ଏସବୁ ଆସିବ, ଆଚାର୍ଯ୍ୟ ଟିକାରେ ସବୁ କହିଛନ୍ତି ଏଇ ବୁଦ୍ଧି ଆସିଲା କାହିଁକି ନା ଭଗବାନ ସେ ବୁଦ୍ଧି ପ୍ରଦାନ କଲେ, ଯେତେବେଳେ ସେ ବହୁତ ଅନୁତପ୍ତ ହେଲେ ଭଗବାନ ପ୍ରତି ଅପରାଧ ହେଇଗଲା, କ'ଣ କରିବା, ଏମିତିକି ସୁଇସାଇଡ଼ କରିବା ପାଇଁ ବସିଥିଲେ, ଆତ୍ମହତ୍ୟା କରିବା ପାଇଁ ବସିଥିଲେ। ବହୁତ ଲୋକ ଆତ୍ମହତ୍ୟା କରୁଛନ୍ତି। ଆମେ ଯେତେବେଳେ ଅଫିସରେ ଥିଲାବେଳେ ଜଣେ କହୁଥିଲେ, ଆମର କଲିଗ ଜଣେ କହୁଥିଲେ, ଯେଉଁମାନେ ଆତ୍ମହତ୍ୟା କରୁଛନ୍ତି ସେମାନେ ଭୟଶୂନ୍ୟ ହେଇଯାଉଛନ୍ତି। ସେ ବ୍ୟକ୍ତି ଜଣଙ୍କ ବହୁତ କ'ଣ ବହୁତ ବୁଦ୍ଧିମାନ ବ୍ୟକ୍ତି, ବହୁତ ତାଙ୍କର ନ୍ୟୁଜ୍ ପେପର ମାନଙ୍କର ସବୁ କଲମ ବାହାରେ, ତାଙ୍କର ସବୁ ବାହାରେ ଲେଖା ବାହାରେ ଏଇଭଳି ଭାବରେ ସେ ସବୁ ରହିଛି, ତାଙ୍କର ବୁଦ୍ଧି ପ୍ରୟୋଗ କରିଛନ୍ତି ସେମାନେ, ଏଇଭଳି ଭାବରେ ବୁଦ୍ଧି ତାଙ୍କର ରହିଛି, ତାଙ୍କର ନ୍ୟୁଜ୍ ପେପର ମାନଙ୍କରେ ତାଙ୍କର ସବୁ ଆର୍ଟିକଲ ବାହାରେ। ସେଥିରେ ମୋତେ କହୁଥିଲେ ଯେ ଯେଉଁମାନେ କ'ଣ ଯେଉଁମାନେ ଆତ୍ମହତ୍ୟା କରିବା ପାଇଁ ଆତ୍ମହତ୍ୟା କରୁଛନ୍ତି ସେମାନେ ଭୟରୁ ମୁକ୍ତ ହେଇଯାଇଛନ୍ତି, ନିର୍ଭୟ ସ୍ତର ପ୍ରାପ୍ତ ଭାବରୁ ଆତ୍ମହତ୍ୟା କରୁଛନ୍ତି। ଏଇଭଳି ଭାବରେ ସେ କହୁଛି, ତାଙ୍କ ବୁଦ୍ଧି ହେଉଛି ଏଇଭଳି ଭାବରେ। କିନ୍ତୁ କ'ଣ ଜଣେ କେତେବେଳେ ଆତ୍ମହତ୍ୟା କରୁଛି, କେତେବେଳେ ଆତ୍ମହତ୍ୟା କରୁଛି,
ଗୋଟେ ଜିନିଷକୁ ଭୟ କରି ଜଣେ ଆତ୍ମହତ୍ୟା କରୁଛି, ଗୋଟେ ଜିନିଷକୁ ଲାଇକ୍ କରୁନାହିଁ ବା ଭୟ କରୁଛି ସେ ଜିନିଷଟା, ସେଥିପାଇଁ ଜଣେ ଆତ୍ମହତ୍ୟା କରୁଛି। ଆତ୍ମହତ୍ୟା କାହିଁକି? ଯେତେ ପ୍ରଭୁପାଦ ମହାରାଜ ଯାଇଥିଲେ 1965 ମସିହାରେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଲୋକମାନେ ସବୁ ଆତ୍ମହତ୍ୟା କରୁଥିଲେ। ଏଠି ତାଙ୍କର ପ୍ରାଚୁର୍ଯ୍ୟ ଥିଲା, କେତେ କ'ଣ ଥିଲା, କେତେ ଉପଭୋଗ କରୁଥିଲେ, କେତେ କ'ଣ ଥିଲା, କିନ୍ତୁ ସେମାନେ ସବୁ ସୁଇସାଇଡ଼ କରୁଥିଲେ। ଏଠି ଆମର ଭାରତବର୍ଷରେ ଆମେ ଦେଖିବା ମଧ୍ୟ, ଭୁବନେଶ୍ୱରରେ ଆମର ଗୋଟେ ଜଣେ ଅଛନ୍ତି ଆମର ଶ୍ରୀ ଗୌରବନ୍ଦ ସେ ମହାରାଜଙ୍କର, ତାଙ୍କର ମା ଆମର ଏଠି ଦୀକ୍ଷା ନେଇଥିଲେ, ତାଙ୍କର ପରିବାରର ଜଣେ ବ୍ୟକ୍ତି ବହୁତ ଧନୀ ବ୍ୟକ୍ତି, କିନ୍ତୁ ସେ ଆତ୍ମହତ୍ୟା କଲେ। ବହୁତ ଆମେ ଦେଖୁଛେ ନା ଆତ୍ମହତ୍ୟା କରିଦେଉଛନ୍ତି। ଆମର ଜଣେ ଭକ୍ତ ମଧ୍ୟ ଆତ୍ମହତ୍ୟା କରିଥିଲେ, ମୁଁ ଶୁଣିଲି ଜଣେ ଭକ୍ତ ଏଇଠିକାର ସବୁ ଆସନ୍ତି ସେ ସବୁବେଳେ ସେ ଆତ୍ମହତ୍ୟା କରିଦେଇଛନ୍ତି। ଏଇ ଆତ୍ମହତ୍ୟା ଜଣେ ଯେଉଁ କରୁଛନ୍ତି ସେ ଆତ୍ମହତ୍ୟା କଲେ କାହିଁକି? କେତେବେଳେ ଜଣେ ଆତ୍ମହତ୍ୟା କରୁଛି, ଯେତେବେଳେ ସହିବା ପାଇଁ ସେମାନେ ଆଉ ଇଏ କରିପାରୁନାହାନ୍ତି, ସହିପାରୁନାହାନ୍ତି, ସେତେବେଳେ ସେ ଆତ୍ମହତ୍ୟା କରୁଛନ୍ତି। ଗୋଟେ ଜିନିଷ ଅତିଶୟ କଷ୍ଟଦାୟକ ଯେଉଁଟା ହେଉଛି, ସେଥିପାଇଁ ସେ ସେଥିରୁ ମୁକ୍ତ ହେବା ପାଇଁ ସେମାନେ ଆତ୍ମହତ୍ୟା କରୁଛନ୍ତି, ଆତ୍ମହତ୍ୟା କରୁଛନ୍ତି। କିନ୍ତୁ ଆତ୍ମହତ୍ୟା କଲେ ସେ ସମସ୍ୟାର ସମାଧାନ ହେଲା କି? ଆତ୍ମହତ୍ୟା କରିକି ଯଦି ସମସ୍ୟାର ସମାଧାନ ହେଉଥାନ୍ତା, ମହାପ୍ରଭୁ କହିଲେ ସନାତନ ଗୋସ୍ୱାମୀଙ୍କୁ, ସନାତନ ଗୋସ୍ୱାମୀ ଯେତେବେଳେ ରଥଯାତ୍ରା ବର୍ତ୍ତମାନ ସମୟ ଆସିଗଲା, ରଥଯାତ୍ରା ସମୟର କଥା, ସନାତନ ଗୋସ୍ୱାମୀ ଆସିଥିଲେ ବୃନ୍ଦାବନରୁ ପୁରୀ ଜଗନ୍ନାଥ ପୁରୀ ଧାମକୁ ଆସିଥିଲେ। ମହାପ୍ରଭୁ ଯେ ଯାଇଥିଲେ ବୃନ୍ଦାବନକୁ, ଏଇପଟେ ଯେ ଯାଇଥିଲେ ଝାଡ଼ିଖଣ୍ଡ ଜଙ୍ଗଲ ଦେଇ ଯାଇଥିଲେ, ଏଇପଟେ ସବୁ ଯାଇଥିଲେ, ପାଖାପାଖି ଏଇପଟେ ଯାଇଥିଲେ ସିଏ ଝାଡ଼ିଖଣ୍ଡ ଜଙ୍ଗଲ। ତେଣୁ ଏଇ ଯେଉଁ ଯାଇଥିଲେ ସେଠୁ ସନାତନ ଗୋସ୍ୱାମୀ ମଧ୍ୟ ସେଇପଟେ ଯାଇକି ଆସିଲେ, ଯେଉଁ ପଥରେ ଯାଇଥିଲେ ମହାପ୍ରଭୁ ହାତୀ ବାଘ ସମସ୍ତଙ୍କୁ ନଚଉଥିଲେ, ନାମ କୀର୍ତ୍ତନ କରିକି, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆମର ରବିବାର ଦିନ ମହାପ୍ରଭୁ ଯେଉଁ କଥା କହୁଥିଲେ ଚୈତନ୍ୟ ମହାପ୍ରଭୁଙ୍କ କଥା, ସେସବୁ କଥା ଆସୁଥିଲା, ଏଭଳି ସବୁ ତାଙ୍କୁ ନଚଉଥିଲେ। ବଳଭଦ୍ର ଭଟ୍ଟାଚାର୍ଯ୍ୟ ତାଙ୍କ ସହିତ ଯାଇଥିଲେ, ଯେ ନଚଉଥିଲେ, ସେହି ରାସ୍ତାରେ ସନାତନ ଗୋସ୍ୱାମୀ ଆସିଲେ। ତାଙ୍କର ଇଚ୍ଛା ହେଲା ମହାପ୍ରଭୁ ଯେଉଁ ଯାଇଛନ୍ତି ତାଙ୍କ ପାଦପଦ୍ମ ଅନୁସାରେ, ସେହି ଅନୁସାରେ ସେ ରାସ୍ତାରେ ଯାଇ ଆସିଲେ। କିନ୍ତୁ ସେଇ ଯେଉଁ ଜଳରେ ମହାପ୍ରଭୁ ସ୍ନାନ କରୁଥିଲେ, ସେଇ ଜଳରେ ସେ ସ୍ନାନ କରିକିରି ତାଙ୍କର ପଣ୍ଡୁ ରୋଗ ହୋଇଗଲା, ସନାତନ ଗୋସ୍ୱାମୀଙ୍କର ପଣ୍ଡୁ ରୋଗ ହୋଇଗଲା। ଯେତେବେଳେ ଯାଇ ପହଞ୍ଚିଗଲେ ଜଗନ୍ନାଥ ପୁରୀ ଧାମରେ, ନିଜ ଶରୀରରେ ଏଭଳି ଭାବରେ ସବୁ ରୋଗ ରହିଛି, ଘୃଣା ବା ଜଣେ ଦେଖିଲେ ଘୃଣା କରିବ, ପୂଜ ବାହାରୁଛି, ଏସବୁ ରହିଛି। ତେଣୁ ଯେତେବେଳେ ସେ ଯାଇକିରି ଆମର ଯେଉଁ ରହିଛି ପୁରୀରେ ବାଲିସାହିରେ ରହିଛି ସିଦ୍ଧ ବକୁଳ, ସେଠି ରହୁଥିଲେ ହରିଦାସ ଠାକୁର, ସେ ବକୁଳ ଗଛ ସିଦ୍ଧ ସିଦ୍ଧ ପ୍ରାପ୍ତ ହୋଇଛନ୍ତି, ସେ ସିଦ୍ଧ ବକୁଳ ବୋଲି କୁହାଯାଏ। ତେଣୁ ତାର ମଧ୍ୟ ଉପାଖ୍ୟାନ ରହିଛି, ସେ ସିଦ୍ଧ ବକୁଳ କେମିତି ହେଲେ ସିଏ, ସେଇଠି 300,000 ନାମ ନେଉଥିଲେ ହରିଦାସ ଠାକୁର, ତେଣୁ ସେ ନାମାଚାର୍ଯ୍ୟ ହୋଇଗଲେ। ତେଣୁ ସେଇଠି ଯାଇକି ସନାତନ ଗୋସ୍ୱାମୀ ରହିଥିଲେ, ଏବଂ ଯେତେବେଳେ ମହାପ୍ରଭୁ ଆସିଲେ, ସେତେବେଳେ ତାଙ୍କ ଭିତରେ ଆଲୋଚନା କରି କହୁଛନ୍ତି, ଏ ଶରୀରକୁ ମୁଁ ରଖିବି ନାହିଁ, ରଥଯାତ୍ରା ଯେଉଁ ସମୟରେ ରଥ ଚକ ତଳେ ଏ ଶରୀରକୁ ଦେଇଦେବି, ପ୍ରଦାନ କରିଦେବି, ଆତ୍ମହତ୍ୟା କରିଦେବି, ଏଇଭଳି ଭାବେ ଚିନ୍ତା କରୁଥିଲେ। ତେଣୁ ମହାପ୍ରଭୁ ଯେତେବେଳେ ଆସିଲେ, ମହାପ୍ରଭୁ ଆସିକରି ତାଙ୍କୁ ଆଲିଙ୍ଗନ କଲେ, ସନାତନ ଗୋସ୍ୱାମୀ ଦୂର ପଛକୁ ପଛକୁ ପଳେଇ ଯାଉଛନ୍ତି, କିନ୍ତୁ ମହାପ୍ରଭୁ ଆଗୁ ଆଗକୁ ଯାଇକି ତାଙ୍କୁ ଆଲିଙ୍ଗନ କରୁଛନ୍ତି, ମହାପ୍ରଭୁ ଆଲିଙ୍ଗନ କରୁଛନ୍ତି। ସନାତନ ଗୋସ୍ୱାମୀ, ପ୍ରଭୁ ମୋ ଦେହରେ କଣ୍ଡୁ ରୋଗ ହେଇଛି, ପୂଜ ପୂଜ ବାହାରିଛି, ଆପଣଙ୍କର ସୁନ୍ଦର ଶରୀର ଦିବ୍ୟ ଶରୀରରେ ଏସବୁ ପୂଜ ପୂଜ ଲାଗିବ, ପ୍ରଭୁ ମୋତେ ଛୁଅନ୍ତୁ ନାହିଁ କହିକିରି ଏସବୁ କହିଲେ ମଧ୍ୟ ମହାପ୍ରଭୁ ତ ଆଲିଙ୍ଗନ କରୁଛନ୍ତି। ଏବଂ ମହାପ୍ରଭୁ ଯେତେବେଳେ ତାଙ୍କୁ ଆଲିଙ୍ଗନ କରିଦେଲେ, ସେତେବେଳେ ତାଙ୍କର କଣ୍ଡୁ ରୋଗ ଦୂର ହେଇଗଲା। ଭଗବାନ ସେ ଏ ଲୀଳାଟି କରୁଛନ୍ତି ଆମ ପାଇଁ ଶିକ୍ଷା। ତେଣୁ ମହାପ୍ରଭୁ କହିଲେ, ସନାତନ ଏ ଶରୀର ତୁମେ, ଏଇଟା ଶରୀରଟା ତ କାହାର, ତୁମର ନା ମୋର, ତୁମେ ସମର୍ପଣ କରିଛ। ଦୀକ୍ଷା କାଳେ ଶିଷ୍ୟ କରେ ଆତ୍ମସମର୍ପଣ, ସେହି କାଳେ କୃଷ୍ଣ ତାରେ କରେ ଆତ୍ମସମ। ଦୀକ୍ଷା କାଳେ ଶିଷ୍ୟ ନିଜକୁ ସମର୍ପଣ କରନ୍ତି, ତେଣୁ ଭଗବାନ ସେହି ସମୟରେ ତାଙ୍କ ଶରୀରକୁ ଭଗବତ ଶରୀର ଜିତ୍ ଶରୀର କରିଦିଅନ୍ତି। କିନ୍ତୁ ଏଠି କହିଲେ, ଏ ଶରୀରଟା ତୁମର ନା ମୋର, ତୁମେ ଶରୀରକୁ ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଛ, ତେଣୁ ଆତ୍ମହତ୍ୟା କଲେ ଯଦି ଜଣେ ଭଗବାନ ପ୍ରାପ୍ତ ହେବେ ତାହେଲେ ମୁଁ ବହୁତ ଆତ୍ମହତ୍ୟା କରିବାକୁ ପ୍ରସ୍ତୁତ ଅଛି। ଆତ୍ମହତ୍ୟା କରିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ। ଆତ୍ମହତ୍ୟା ବହୁତ ହେଉଛି। ଆତ୍ମହତ୍ୟା କରିବା ଦ୍ୱାରା କ'ଣ ହେଉଛି, ଆକ୍ଚୁଆଲି କ'ଣ ହେଉଛି ନା, ସେମାନେ ଗୋଟେ ସ୍ଥୂଳ ଶରୀର ପ୍ରାପ୍ତ ହୋଇପାରିବେ ନାହିଁ, ସୂକ୍ଷ୍ମ ଶରୀର ସେମାନେ ସୂକ୍ଷ୍ମ ଶରୀରରେ ଭୂତପ୍ରତ ଶରୀରରେ ରହିବେ ସେମାନେ। ତେଣୁ ଏ ଆତ୍ମଦୋଷ ଦୋଷର ପାପ ଶରୀର ମୃତ ହେଲେ ଯାଇକି ସେମାନେ ଗୋଟେ ସ୍ଥୂଳ ଶରୀର ପାଇବେ। ସ୍ଥୂଳ ଶରୀର ନ ପାଇଲା ପର୍ଯ୍ୟନ୍ତ ଜଣେ ସୂକ୍ଷ୍ମ ଶରୀରରେ ପ୍ରକୃତ କ'ଣ ପ୍ରକୃତ ଉପଭୋଗ କରିପାରିବ ନାହିଁ। ଯେମିତି ଉଦାହରଣ ସ୍ୱରୂପ ଆମେ ଚିନ୍ତା କରୁଛେ ରସଗୋଲା ଖାଇବା, ରସଗୋଲା ଖାଇବା ଚିନ୍ତା କରୁଛେ, ମନରେ ଯେତେ ଚିନ୍ତା କଲେ ମଧ୍ୟ କ'ଣ ଉପଭୋଗଟା ଅନୁଭବ କରିପାରୁଛେ, କିନ୍ତୁ ଯେତେବେଳେ ପ୍ରକୃତରେ ଜିହ୍ୱା ମାଧ୍ୟମରେ ସେ ରସଟାକୁ ଆସ୍ୱାଦନ କରୁଛେ ସେତେବେଳେ ସେଟାକୁ ଆମେ ବୁଝିପାରୁଛେ, ତାର ପ୍ରକୃତ ରସଟାକୁ ବୁଝିପାରୁଛେ। ଏ ସ୍ଥୂଳ ଶରୀରର ଆବଶ୍ୟକତା ରହିଛି, ଭଗବାନ ଦେଇଛନ୍ତି ସ୍ଥୂଳ ଶରୀର, ଏହି ସ୍ଥୂଳ ଶରୀରରେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା, ଏ ସ୍ଥୂଳ ଶରୀର ସେଥିପାଇଁ ଉଦ୍ଦେଶ୍ୟ। ଭାଗବତ ଏକାଦଶ ସ୍କନ୍ଧ 20 ଅଧ୍ୟାୟରେ ଭଗବାନ ସବୁ ତାହା କହୁଛନ୍ତି ଉଦ୍ଧବଙ୍କୁ, ନୃଧେୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ଲବଂ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ମୟାନୁକୂଳେନ ନବସ୍ୱତରିତମ ପୁମାନ ଭବାଦି ନ ତରେ ସ୍ୱ ଆତ୍ମା। ଯେଉଁମାନେ ମନୁଷ୍ୟ ଜନ୍ମ ଦେହ ପ୍ରାପ୍ତ ହେଇଛେ, ନୃଧେୟ ମାଧ୍ୟମ ସୁଲଭମ, ଜଣେ 80 ଲକ୍ଷ ଜନ୍ମ ପାର ହେଲା ପରେ ଏ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି, ଏବଂ ଅନେକ ଜନ୍ମ ପରେ ଯେହେତୁ ପ୍ରାପ୍ତ ହେଉଛି ସେଥିପାଇଁ ସୁଦୁର୍ଲଭ ବୋଲି କୁହାଯାଉଛି, ଖାଲି ଦୁର୍ଲଭ ନୁହଁ ସୁଦୁର୍ଲଭ। ମାନବ କ'ଣ ହୃଦୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ରବମ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ, ଇଏ ହେଉଛି ଗୋଟେ ସୁନ୍ଦର ନୌକା। ଏ ନୌକା ଆମେ ପ୍ରାପ୍ତ ହୋଇକରି ଭଗବାନ ଏ ଶରୀର ଦେଇଛି ମାନେ ଦେଇଛନ୍ତି ମାନେ ଗୋଟେ ନୌକା ଭଳି ଭବସାଗରକୁ ପାର ହେବା ପାଇଁ ଗୋଟେ ନୌକା। ତେଣୁ ଆମର କର୍ତ୍ତବ୍ୟ ହେଉଛି ଜଣେ ଗୁରୁଙ୍କୁ କର୍ଣ୍ଣଧାର ରୂପେ ସ୍ଥାପନ କରିବା, ଗୁରୁକର୍ଣ୍ଣ ଧାରମ ଏବଂ ମୟାନୁକୂଳେ ନଭ, ଭଗବାନଙ୍କର ଯେଉଁ ବାଣୀ ସବୁ ରହିଛି, ସାଧୁ ଶାସ୍ତ୍ର ଗୁରୁ ଏସବୁ ବାଣୀ ସବୁ ରହିଛି, ଇଏ ଅନୁକୂଳ ପବନ ଭଳି ନବ, ମୟାନୁକୂଳେ ନବ ପୁମାନ ଭବାଦି ନ ତରେ ସ୍ୱ ଆତ୍ମା। ଜଣେ ମନୁଷ୍ୟ ଯଦି ଏ ଭବସାଗରୁ ପାର ନ ହୋଇପାରିଲା ସେ ନିଜ ନିଜର ଆତ୍ମହତ୍ୟା କଲା ସିଏ। ତେଣୁ ଯେଉଁମାନେ ଶରୀରକୁ ତ୍ୟାଗ କରିଦେଉଛନ୍ତି ଆତ୍ମହତ୍ୟା କରୁଛନ୍ତି ସେଇଭଳି ଭାବରେ ସେଇଟା ମଧ୍ୟ ଠିକ୍ ନୁହଁ, ସେ ଆତ୍ମହତ୍ୟା କରିବାଟା ଠିକ୍ ନୁହଁ। ସେଇଭଳି ଭାବରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ଯଦି ଆମେ ଗୁରୁ ଗ୍ରହଣ କରିକିରି ତା ସେଇ ଅନୁସାରେ କାର୍ଯ୍ୟ କଲେ ନକଲେ ତାହେଲେ ମଧ୍ୟ ଆମେ ନିଜ ନିଜର ହତ୍ୟା କଲେ, ଆତ୍ମହତ୍ୟା କଲେ। ତେଣୁ ଏଇଭଳି ଭାବରେ ଆତ୍ମହତ୍ୟା ବିଷୟରେ ବହୁତ କଥା ରହିଛି। ଏଇ ଜଣେ ଇଏ ପାଇପାରିବ ନାହିଁ, ସ୍ଥୂଳ ଶରୀର ପ୍ରାପ୍ତ ହୋଇପାରିବ ନାହିଁ, ସ୍ଥୂଳ ଶରୀର ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଏମିତିକି ଯେଉଁ ରହିଛି ବ୍ରହ୍ମ ଲୋକରେ ମଧ୍ୟ ସେମାନେ ସ୍ଥୂଳ ଶରୀର ପ୍ରାପ୍ତ ନ ହୋଇପାରିକି ସେମାନେ ମଧ୍ୟ ପତନ ହୋଇଯାଏ। ଯେଉଁ ଆତ୍ମାର ଯେଉଁ ସ୍ଥିତି ରହିଛି, ଆତ୍ମାର ସ୍ଥିତି ହେଉଛି କ'ଣ ନା, କେଶର ଅଗ୍ରଭାଗର 10,000 ଭାଗରୁ ଭାଗକୁ ଏ ହେଉଛି ଆତ୍ମାର ସ୍ଥିତି। ଆତ୍ମା ଏତେ ସୂକ୍ଷ୍ମ, କେଶର ଅଗ୍ରକୁ ଦେଖାଯିବ ନା ଆଖିରେ, ତାକୁ 100 ଭାଗ କରାଯିବ, ତାହେଲେ ଗୋଟିଏ ଭାଗକୁ ପୁଣି ଆହୁରି 100 ଭାଗ କରାଯିବ, ଏତିକି ହେଉଛି ଆତ୍ମାର ସ୍ଥିତି। ଏହି ସ୍ଥିତିରେ ଆମେ ଅଛେ, ସେଥିପାଇଁ ଆମର ଯେଉଁ କୁହାଯାଏ କ'ଣ ତୃଣାଦେବୀ ଶୁଣିଛେ ନା ପ୍ରଭୁପାଦ ମହାରାଜ ଏ କଥାଟି କହିବେ, ଆମର ପ୍ରକୃତ ସ୍ଥିତି କ'ଣ, ତୃଣର ତ ଆକାର ଅଛି ଦେଖାଯାଉଛି କିନ୍ତୁ ଆମର ପ୍ରକୃତରେ ଏଭଳି ରହିଛି ଆକାର ଦେଖାଯିବ ନାହିଁ, ଏତେ ସୂକ୍ଷ୍ମ ଏତେ ସୂକ୍ଷ୍ମ, ତାଠାରୁ ମଧ୍ୟ ଆମେ ନିଚ, ଆମ ପ୍ରକୃତ ସ୍ଥିତି ହେଉଛି ଏଇଟା, ତୃଣାଦେବୀ ଶୁଣିଛେ ନା। କିନ୍ତୁ ଯାହା ହେଉ ଏହିଭଳି ଭାବରେ ଜଣେ ସ୍ଥୂଳ ଶରୀର ନ ପାଇବା ପର୍ଯ୍ୟନ୍ତ ଜଣେ ଏଇସବୁ ଭଗବତ ସେବା ଇତ୍ୟାଦି ଠିକ୍ ଭାବରେ କରିପାରିବେ ନାହିଁ। ସୂକ୍ଷ୍ମ ଶରୀରରେ ବ୍ରହ୍ମ ସ୍ଥିତିରେ ମଧ୍ୟ ସେମାନେ ସେହି ସୂକ୍ଷ୍ମ ଶରୀରରେ ରହିଛନ୍ତି, କିନ୍ତୁ ସେମାନେ କ'ଣ ସେମାନେ ଆନନ୍ଦ ପ୍ରାପ୍ତ ହୋଇପାରୁନାହାନ୍ତି, ତେଣୁ ପୁଣି ତାଙ୍କର ପତନ ହୋଇଯାଉଛି। 10 ସ୍କନ୍ଧ 2 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ତେଣୁ ଏ ଯେଉଁ ରହିଛି ଚିନ୍ତା କରୁଥିଲେ ଛତ୍ରାଜ, ଚିନ୍ତା ବିଭିନ୍ନ ଅଲ୍ଟରନେଟିଭ, ଆ ପୂର୍ବରୁ କାହିଁକି ବୁଦ୍ଧି ଆସିଲା ନାହିଁ, କାହିଁକି ବୁଦ୍ଧି ଆସିଲା ନାହିଁ, ଏମିତିକି ତାଙ୍କର କନ୍ୟାକୁ ଅନ୍ୟମାନେ ବିବାହ କରିବା ପାଇଁ ଚାହୁଁଥିଲେ, ପରେ ସବୁ କଥା ଆସିବ, ଅନ୍ୟମାନେ ବିବାହ କରିବା ପାଇଁ ଚାହୁଁଥିଲେ ଏବଂ ସିଏ ମଧ୍ୟ ଛତ୍ରାଜିତ ମଧ୍ୟ ରାଜି ହୋଇଥିଲେ, ତାଙ୍କୁ ଦେବେ ବୋଲି ପ୍ରଦାନ କରିବି କହିଥିଲେ, ହଁ ଠିକ୍ ଅଛି ମୁଁ ଦେବି ଏଇଭଳି ଭାବେ କହିଥିଲେ। ତେଣୁ ବର୍ତ୍ତମାନ ଏଇ ଯେଉଁ ଘଟଣାଟି ହେଲା, ବର୍ତ୍ତମାନ ତାଙ୍କର ବୁଦ୍ଧି ଏଇଭଳି ଭାବରେ ସ୍ଥିର ହେଲା ଏବଂ ବ୍ୟବସ୍ଥିତ ବୁଦ୍ଧି ଏବଂ ବର୍ତ୍ତମାନ ଚିନ୍ତା କଲେ କୃଷ୍ଣଙ୍କୁ ପ୍ରଦାନ କରିବେ କନ୍ୟାଙ୍କୁ। ଆଗରୁ କାହିଁ ଚିନ୍ତା କରୁନଥିଲେ, ଆଗରୁ କାହିଁ ଚିନ୍ତା କରୁନଥିଲେ। ଏ କଥାଟି ହ ଶବ୍ଦ ଯେଉଁ ରହିଛି ଲାଷ୍ଟକୁ ରହିଛି ହ, ଏ ହ ଶବ୍ଦରେ ତାତ୍ପର୍ଯ୍ୟରେ ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି ସେ କଥା, କାହିଁକି ଏ ବୁଦ୍ଧିଟି ଆସିଲା। ଏଥିପାଇଁ ଆମକୁ କୁହାଯାଇଛି ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଯିବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ। ଏଇଭଳି ଭାବରେ ଆମେ ଅନେକ ଜଣ ବିତି ଯାଇଛି, କିନ୍ତୁ ଏଇ କ'ଣ ଯେଉଁମାନେ ଭାଗ୍ୟବାନ, ଯେଉଁମାନେ ପ୍ରକୃତିର ଭାଗ୍ୟ ଉଦେଇଛି, ସେମାନେ ଏଇ ଗୁରୁଙ୍କର ଶରଣରେ ଯାଇକରି ଏଇ ଭକ୍ତିଲତାକୁ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ଭକ୍ତିଲତା ପ୍ରାପ୍ତ ହୋଇକରି ମଧ୍ୟ ଯଦି ଠିକ ଅନୁସାରେ ଗୁରୁଙ୍କର ଆଦେଶ ଅନୁସାରେ କାର୍ଯ୍ୟ ନ କରିବା, ତାହେଲେ ମଧ୍ୟ ସେ ଭକ୍ତିଲତା ଶୁଖିଯିବ। ତେଣୁ ତଥାପି ଯେଉଁମାନେ ଏଇ ଧାରାକୁ ଆସୁଛନ୍ତି ସେମାନେ ବହୁତ ଭାଗ୍ୟବାନ, ତାଙ୍କର ସେ କ'ଣ ତାଙ୍କର ପ୍ରକୃତ ବୁଦ୍ଧିର ସଦୁପଯୋଗ ସେମାନେ କରିଛନ୍ତି ସେମାନେ। କାରଣ ଦେଖନ୍ତୁ ବର୍ତ୍ତମାନ ଯୁଗରେ କେତେ ପ୍ରକାର ସଂସ୍ଥା ରହିଛି, ଭାଗବତମ ଆରମ୍ଭରେ ସେ କଥା କହିଥିଲେ, ସ୍ୱର୍ଣ୍ଣକାଦ ଋଷିମାନେ ସେ କଥାଟି କହିଥିଲେ, କ'ଣ ନା ପ୍ରାୟଣ ପ୍ରାୟସ ସଭ୍ୟ କଳାବୈଷ୍ଣ ଯୋଗଜନା ମନ୍ଦାଶ୍ର ମନ୍ଦ ମତେୟୋ ମନ୍ଦ ଭାଗ୍ୟା ପ୍ରଦୂତ। କଳିଯୁଗରେ ବିଭିନ୍ନ ପ୍ରକାର ଅସୁବିଧା ରହିଛି, ତା ଦେହରୁ ଗୋଟିଏ ଅସୁବିଧା ହେଉଛି କ'ଣ ନା ଅଳ୍ପାୟୁଷ, ଶହେ ବର୍ଷ ଯେଉଁ ଧରାହେଇଛି ରଖାହେଇଛି ଶହେ ବର୍ଷ, ସେ ମଧ୍ୟ କମି କମିକା ଯାଉଛି। ବା ଯଦି ବା କେତେ ଜଣ ହୁଏତ ଅଧିକ ଆୟୁଷ ହେଇଥାଏ, ଯେତେବେଳେ କହୁଛନ୍ତି ସ୍ୱର୍ଣ୍ଣ ଋଷି ସେତେବେଳେ ସୁତ ଗୋସ୍ୱାମୀ କହିବେ, କେତେ ଜଣ ଲୋକ ଅଛନ୍ତି ସେମାନଙ୍କର ଆୟୁଷ ଅଧିକ ଅଛି ନା, ଅଧିକ ଆୟୁଷ ହେଲେ କ'ଣ ହେବ, ସେମାନେ ହେଉଛନ୍ତି ମନ୍ଦ ମନ୍ଦ ବୁଦ୍ଧି, ତାଙ୍କର ବୁଦ୍ଧି ଏତେ ଉନ୍ନତ ନୁହଁ, ବା ଆଳସ୍ୟ ପରାୟଣ ପ୍ରାୟଣ ଆଳପା, ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କ ଭାଷାରେ କଥା କହୁଛନ୍ତି, ପ୍ରାୟଣ ଆଳପା ଆୟୁଷ ସଭ୍ୟ କଳାବୈଷ୍ଣ ଯୋଗେଶ୍ୱର ମନ୍ଦା। ଯଦି ସ୍ୱର୍ଣ୍ଣ କୃଷି କହିବେ ନା ବହୁତ ଲୋକ ଅଛନ୍ତି ତାଙ୍କର ଆୟୁଷ ଅଧିକା ଅଛି ନା, ଆୟୁଷ ଅଧିକା ଥିଲେ କ'ଣ ସେମାନେ ମନ୍ଦା, ମନ୍ଦା କହିଲେ ସେମାନଙ୍କର ଆଳସ୍ୟ ପରାୟଣ, ଭଗବତ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଆଳସ୍ୟ ପରାୟଣ, ଅନ୍ୟ କାର୍ଯ୍ୟ ପାଇଁ ବହୁତ କର୍ମଠ ଆଳସ୍ୟ ପରାୟଣ। ତେଣୁ ସ୍ୱର୍ଣ୍ଣ କୃଷି କହିବେ ନା କେତେ ଲୋକ କେମିତି ବି କେତେ ଅଛନ୍ତି ଯେଉଁମାନଙ୍କର ଆୟୁଷ ଅଧିକା ଅଛି ଏବଂ ସେମାନେ ମଧ୍ୟ ବହୁତ ଆଳସ୍ୟ ପରାୟଣ ନୁହନ୍ତି, ସେମାନେ ମଧ୍ୟ ବହୁତ କ'ଣ ଧାର୍ମିକ କ୍ଷେତ୍ରରେ ବହୁତ ଅଗ୍ରସର ରହିଛନ୍ତି, ବହୁତ କ'ଣ ଦକ୍ଷ ଅଛନ୍ତି ନା, ଆହୁରି ଅସୁବିଧା ଅଛି କ'ଣ ନା ସୁମନ୍ଦ ମତେଇବ, ତାଙ୍କର ବୁଦ୍ଧି ମତି ବା ବୁଦ୍ଧି ଏତେ ଉନ୍ନତ ନୁହେଁ, ସୁମନ୍ଦ ମତେଇବ ସୁମନ୍ଦ ମତେଇବ। ତେଣୁ ଯଦି ସ୍ୱର୍ଣ୍ଣ କୃଷି କହିବେ ଏ ଯେଉଁଭଳିଆ କହୁଛନ୍ତି, ସୁତ ଗୋସ୍ୱାମୀ କହିବେ ନା କେତେ ଲୋକ ଅଛନ୍ତି ସେମାନଙ୍କର ଆୟୁଷ ଅଧିକା ଅଛି, ତାଙ୍କର ବହୁତ ଧର୍ମପାରାୟଣ ରହିଛନ୍ତି ଏବଂ ତାଙ୍କର ବୁଦ୍ଧି ମଧ୍ୟ ଉନ୍ନତ, ନା ହେଲେ କ'ଣ ହେବ, ମନ୍ଦଭାଗ୍ୟା, ମନ୍ଦଭାଗ୍ୟା କହିଲେ ଏଇସବୁ ବର୍ତ୍ତମାନ ଯୁଗରେ ଦେଖନ୍ତୁ ମନ୍ଦଭାଗ୍ୟ, କେତେ ଲୋକ କହୁଛନ୍ତି ଏ ଭଗବାନ ସେ ଭଗବାନ ସେ ଭଗବାନ, ଏ ଉପାୟ ଏ ଉପାୟ, ଏଇଭଳି ଭାବରେ ହଜାର ହଜାର ଲକ୍ଷ ଲକ୍ଷ ଲୋକ ଯାଉଛନ୍ତି ସେ ସ୍ଥାନ ସେ ଧାରାକୁ ଯାଉଛନ୍ତି, ମନ୍ଦଭାଗ୍ୟ ଏଇଟା ହେଉଛି ମନ୍ଦଭାଗ୍ୟ। ତେଣୁ ସ୍ୱର୍ଣ୍ଣକୃଷି କହିବେ ବା ସୁତ ଗୋସ୍ୱାମୀ କହିବେ ବହୁତ ଲୋକ ଅଛନ୍ତି ବହୁତ ଭାଗ୍ୟବାନ, ବହୁତ ଭାଗ୍ୟବାନ କେଉଁମାନେ ନା ଯେଉଁମାନେ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜୟ, ଗୁରୁଙ୍କର ବା କୃଷ୍ଣଙ୍କର କୃପାରୁ ଏଇ ଭକ୍ତିଲତାକୁ ପ୍ରାପ୍ତ ହେଉଛନ୍ତି ସେମାନେ ହେଉଛନ୍ତି ଭାଗ୍ୟବାନ। କିନ୍ତୁ ତଥାପି ଅସୁବିଧା ସରୁ ନାହିଁ, ଉପଦ୍ରୁତା, ଉପଦ୍ରୁତା କହିଲେ ବର୍ତ୍ତମାନ ସମୟ ଉପଦ୍ରୁତା, ଆମେ ଉପଦ୍ରୁତ ହୋଇକି ରହିଛେ, ଜଣେ ଚାହିଁଲେ ମଧ୍ୟ ଭଗବାନ ଭଜନ କରିବା ପାଇଁ ଆସିବ ମନ୍ଦିରକୁ ଆସିକି ଟିକେ ଶୁଣିବ ଭାଗବତ ଶୁଣିବ ବା ସବୁ ସେବା କରିବ କରିପାରୁନାହାନ୍ତି, ଉପଦ୍ରୁତା ବର୍ତ୍ତମାନ ସମୟରେ ଏଇ କଥାଟି ଜଣାପଡ଼ୁଛି ବର୍ତ୍ତମାନ ଆମେ କହିପାରିବା। ଉଦାହରଣ ଏହିଭଳି ଭାବରେ ଅନେକ କଳିଯୁଗରେ ରହିଛି, ବିଭିନ୍ନ ପ୍ରକାର ଉପଦ୍ରବ ରହିଛି। ତେଣୁ ଏହି ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଏ କହିବାର ଉଦ୍ଦେଶ୍ୟ ହେଉଛି ଆମକୁ ସଂକ୍ଷେପରେ କୁହନ୍ତୁ, ତେଣୁକରି ଭାଗବତଙ୍କୁ କୁହାଗଲା। ତେଣୁ ଯେଉଁମାନେ ପ୍ରକୃତରେ ଭାଗ୍ୟବାନ ଯିବ ସେମାନେ ଆଜି ଭଗବାନଙ୍କ ଶରଣରେ ଯାଇଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଏହିଭଳି ଭାବରେ ଆମର ଅନେକ ଜନ୍ମ ବିତି ଯାଇଛି, କ'ଣ ଯେଉଁ ରହିଛି ଭଗବାନ ଭୁଲିକିରି ସେ କୃଷ୍ଣ ବୋଲି ସେ ଯିବ ଅନାଦି ବହିର୍ମୁଖ, କେତେ ବର୍ଷ ପର୍ଯ୍ୟନ୍ତ ଆମେ ଠିକ୍ ଥିଲା ତା ନୁହଁ, ବହୁ ଭଗବାନଙ୍କୁ ସବୁବେଳେ ଭୁଲି ଯାଇଛେ, ତେଣୁ ଆମେ ଭୌତିକ ସଂସାରରେ ଘୁରି ବୁଲୁଛେ। କିନ୍ତୁ ଇଏ ଆମର ବହୁତ ସୌଭାଗ୍ୟ ଉଦୟ ହେଇଛି, ଆମେ ଏଇ ଧାରାକୁ ଆସିଛେ, ଭଗବାନଙ୍କ ଶରଣରେ ଯାଇଛେ, ଗୁରୁଙ୍କର ଆଶ୍ରୟ ନେଇଛେ, ଏଇସବୁ ବହୁତ ଭାଗ୍ୟ, ବହୁତ ଭାଗ୍ୟର ଫଳରେ ଏଇଟା ହେବ। ତେଣୁ ଏଇଭଳି ଭାବରେ ସତ୍ରାଜିତ ମଧ୍ୟ ଭଗବାନ ସେଇଠି ରହିଛନ୍ତି, ଭଗବାନ ସେଇଠି ରହିଛନ୍ତି, ଭଗବାନ ମଧ୍ୟ ବିବାହ କରିଛନ୍ତି, ରୁକ୍ମିଣୀ ବିବାହ କରିଛନ୍ତି, ସେ ରୁକ୍ମିଣୀ ବିବାହ ମଧ୍ୟ ସେ ଦେଖିଛନ୍ତି, କିନ୍ତୁ ତଥାପି ଚିନ୍ତା କରିନଥିଲେ କନ୍ୟାଙ୍କୁ ଦେବା ପାଇଁ, ପ୍ରଦାନ କରିବା ପାଇଁ। ଅନ୍ୟମାନଙ୍କୁ ଯେଉଁ ସେମାନେ କହିଥିଲେ ତୁମର କନ୍ୟାକୁ ବିଦା ପ୍ରଦାନ କର ବୋଲି, ସେ ରାଜି ହେଇଥିଲେ, ସେଇଥିପାଇଁ ତାଙ୍କୁ ମଧ୍ୟ ହତ୍ୟା କରାଯିବ, ଏସବୁ କଥା ଆସିବ, ଘରେ ସବୁ ଆସିବ, ବହୁତ ଲୀଳା ଅଛି ଆ ଭିତରେ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା, ଏ ପର୍ଯ୍ୟନ୍ତ ତାଙ୍କର ସେ ବୁଦ୍ଧି ଆସୁନଥିଲା, ଏ ପର୍ଯ୍ୟନ୍ତ ତାଙ୍କର ସେ ବୁଦ୍ଧି ଆସୁନଥିଲା ନିଜର କନ୍ୟାଙ୍କୁ କୃଷ୍ଣଙ୍କୁ ପ୍ରଦାନ କରିବା ପାଇଁ। ଆମର ଭୀଷ୍ମଦେବ ବହୁତ ସୁନ୍ଦର ଭାବରେ ସେ କଥାଟି କହିଛନ୍ତି, ତାଙ୍କର ଶ୍ଳୋକରେ ପ୍ରଥମ ଶ୍ଳୋକ ନବମ ଅଧ୍ୟାୟରେ ସେ ଶ୍ଳୋକଟି ଅଛନ୍ତି, ଇତିମତି ଉପକଳ୍ପିତା ବିତୃଷ୍ଣା, ବହୁତ ସୁନ୍ଦର ଶ୍ଳୋକ। ଭୀଷ୍ମଦେବ କହୁଛନ୍ତି ଭଗବାନଙ୍କୁ ଯେତେବେଳେ ସ୍ତୁତି କରୁଛନ୍ତି, 400 ବର୍ଷ ବୋଲି କୁହାଯାଏ ତାଙ୍କ ବୟସ ସେ ସମୟରେ ହେଇଥିଲା, ସେହି ସମୟରେ ଭଗବାନ ସେ ଜଣେ ମହାଜନ, ଭୀଷ୍ମଦେବ ଜଣେ ମହାଜନ, ମହାଜନ ଜନ ଗତ ସେ ପନ୍ଥା, ମହାଜନ ମାନେ ଯେଉଁ ପନ୍ଥାକୁ ନିର୍ଣ୍ଣୟ କରିଛନ୍ତି ଆମେ ସେଇଟା ଗ୍ରହଣ କରିବା କଥା, ଆଖି ବୁଝିକିରି ଗ୍ରହଣ କରିବା କଥା। ଗୋଟେ ଥର ପ୍ରଭୁପାଦ ମହାରାଜଙ୍କୁ ଜଣେ କହିଲେ ଯେ କେମିତି ଆମେ ବ୍ଲାଇଣ୍ଡଲି ଗ୍ରହଣ କରିବୁ ଏଇଟାକୁ, ହାଉ ୱିଲ୍ ଆକ୍ସେପ୍ଟ ବ୍ଲାଇଣ୍ଡଲି ୟୋର ବେଦିକ ଲିଟରେଚର, ଏସବୁ ଜିନିଷ କହିଲେ। ଜଣେ ଯେ ପ୍ରଶ୍ନ ପଚାରିଲେ ପ୍ରଭୁପାଦ ମହାରାଜଙ୍କୁ, ଏଇ ଯେ ବେଦ ଉପରେ ସେସବୁ ରହିଛି, ଏ ଗ୍ରନ୍ଥକୁ କେମିତି ଆମେ ବ୍ଲାଇଣ୍ଡଲି କେମିତି ଗ୍ରହଣ କରିବୁ। ତେଣୁ ପ୍ରଭୁପାଦ ମହାରାଜ କହିଲେ, ୟୁ ମେ ନଟ୍ ଆକ୍ସେପ୍ଟ ବ୍ଲାଇଣ୍ଡଲି, ବଟ୍ ୟୁ ସୁଡ୍ ନଟ୍ ୟୁ ସୁଡ୍ ନଟ୍ ରିଜେକ୍ଟ ବ୍ଲାଇଣ୍ଡଲି। ଯେମିତି ବ୍ଲାଇଣ୍ଡଲି ଗ୍ରହଣ କରିବ ନାହିଁ, ଅନ୍ଧଭାବରେ ଗ୍ରହଣ କରିବ ନାହିଁ, ତାହେଲେ ଅନ୍ଧଭାବରେ କେମିତି ତ୍ୟାଗ କରିଦେଉଛ, ରିଜେକ୍ଟ କେମିତି କରିଦେଉଛ, ଅନ୍ଧଭାବରେ କେମିତି ତ୍ୟାଗ କରିଦେଉଛ, ଏଇସବୁ ମନଗଟା କଥା ବି କହିକି କେମିତି ତ୍ୟାଗ କରିଦେଉଛ ଅନ୍ଧଭାବରେ। ତୁମେ ଚେଷ୍ଟା କରିଛ, ଆଦରେ କିଛି ରହିଛି ସତ୍ୟତା ଅଛି କି ନାହିଁ, ଚେଷ୍ଟା କରିଛ, ବ୍ଲାଇଣ୍ଡଲି ଗ୍ରହଣ କରିପାରିବ ନାହିଁ, ତାହେଲେ ବ୍ଲାଇଣ୍ଡଲି କେମିତି ତ୍ୟାଗ କରିଦେଉଛ। ପ୍ରଭୁପାଦ ମହାରାଜ ବହୁତ ସୁନ୍ଦର ଭାବରେ କଥା ସବୁ କହିଛନ୍ତି। ତେଣୁ ଏଇ ଯେଉଁ ଶ୍ଳୋକଟି ରହିଛନ୍ତି ଭାଗବତ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ, ଏଇଠି ଯେତେବେଳେ ଭଗବାନ ସେଠି ଉପସ୍ଥିତ ରହିଛନ୍ତି କୁରୁକ୍ଷେତ୍ର ଯୁଦ୍ଧରେ, ଭୀଷ୍ମଦେବ ସରସଜ୍ୟାରେ ପଡ଼ିଛନ୍ତି, ପାଖାପାଖି 58 ଦିନ ସେ ସରସଜ୍ୟାରେ ରହିଥିଲେ ବୋଲି କୁହାଯାଏ, ଆଚାର୍ଯ୍ୟମାନେ କହନ୍ତି। ତେଣୁ ସେଇଠି ସେ ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଦେଖନ୍ତୁ ଅହେତୁକି ଅପ୍ରତିହତା, ଭଗବାନଙ୍କର ଭକ୍ତି ଏଭଳି ଭାବରେ କୌଣସି ପରିସ୍ଥିତିରେ ତାଙ୍କୁ ପ୍ରତିହତ କରାଯାଇପାରିବ ନାହିଁ। ଭୀଷ୍ମଦେବ ଆମକୁ ଟିକିଏ ଅସୁବିଧା ହେଲେ ଆମେ କଷ୍ଟ ଭୋଗ କରୁଛେ, ଭଜନ କରୁନାହିଁ, ଟିକିଏ କିଛି ଅସୁବିଧା ହେଲା ଆମେ କରୁନାହିଁ, ଭଜନ କରୁନାହିଁ, କିନ୍ତୁ ଭୀଷ୍ମଦେବ ସରସଜ୍ୟାରେ ପଡ଼ିଛନ୍ତି, 58 ଦିନ କାଳ ପଡ଼ିଛନ୍ତି, ଭଗବାନଙ୍କୁ ସ୍ତୁତି କରିଛନ୍ତି। ବହୁତ ସୁନ୍ଦର ଶ୍ଳୋକ ରହିଛି ସେଥିରେ, ଏଇ ମନରୁ ଆସିଗଲା ଯେଉଁ କନ୍ୟା ଭୀଷ୍ମଦେବ କହୁଛନ୍ତି, ମୋର ଗୋଟେ କନ୍ୟା ଅଛି ବ୍ରହ୍ମଚାରୀ, ସେ ଆଜନ୍ମ ବ୍ରହ୍ମଚାରୀ, ଭୀଷ୍ମ ପ୍ରତିଜ୍ଞା, ତାଙ୍କ ପ୍ରତିଜ୍ଞା ବିବାହ କରିବେ ନାହିଁ, ଏମିତିକି ତାଙ୍କ ଗୁରୁ ଯେତେବେଳେ କହିଲେ, ପରଶୁରାମ କହିଲେ, ସେ ଯେତେବେଳେ ଯାଇଥିଲେ କାଶୀରାଜକୁ ଯାଇକରି ତାଙ୍କର ତିନି କନ୍ୟାକୁ ଆଣିକି ଆସିଥିଲେ, ତିନି କନ୍ୟା ଅମ୍ବା ଅମ୍ବିକା ଅମ୍ବାଳିକା, ତାଙ୍କର ଯେଉଁ ଭାଇ ରହିଛନ୍ତି ବିଚିତ୍ର ବୀର୍ଯ୍ୟ, ତାଙ୍କର ବିଚିତ୍ର ବୀର୍ଯ୍ୟକୁ ବିବାହ କରିବେ ବୋଲି ଆଣିକି ଆସିଥିଲେ, ଅମ୍ବା କହିଲେ ଏ କ'ଣ, ଯେତେବେଳେ କହିଲେ ଅମ୍ବା କହିଲେ, ମୁଁ ଆଉ ଜଣେ ରାଜାଙ୍କୁ ବିବାହ କରିବାକୁ ମନରେ ସ୍ଥିର କରିଦେଇଛି, ଏଇଭଳି ଭାବରେ ଯେତେବେଳେ କହିଲେ, ତେଣୁ ଭୀଷ୍ମଦେବ ତାଙ୍କୁ କହିଲା, ଆପଣ ଜାଣନ୍ତି ସେଠି ତାଙ୍କୁ ବିବାହ କରିବେ, କିନ୍ତୁ ଅମ୍ବିକା ଏବଂ ଅମ୍ବାଳିକା ଏ ଦୁଇ ଜଣ ବିବାହ କଲେ ବିଚିତ୍ର ବୀର୍ଯ୍ୟଙ୍କୁ, ଏମାନଙ୍କର ସନ୍ତାନ ହେଉଛନ୍ତି କୌରବ ଏବଂ ପାଣ୍ଡବମାନେ, ଏସବୁ କଥା ଆମ ଆଗ ମହାଭାରତରେ ବର୍ଣ୍ଣନା କରାଯାଇଛି। କିନ୍ତୁ ସେ ଅମ୍ବା ଯେତେବେଳେ ଗଲେ, ଯେଉଁ ରାଜାକୁ ସେ ଭଲ ପାଉଥିଲେ ବା ଚିନ୍ତା କରୁଥିଲେ ବିବାହ କରିବା ପାଇଁ, ସେ କହିଲେ, ତୁମକୁ ତୁମର ହାତ ଛୁଇଁ ଦେଇଛନ୍ତି, ତୁମକୁ ହାତ ଧରି ଦେଇଛନ୍ତି ଭୀଷ୍ମଦେବ, ତେଣୁ ମୁଁ ତୁମକୁ ବିବାହ କରିବି ନାହିଁ। ଯେତେବେଳେ କହିଲେ, ଯେତେବେଳେ ସେ ଆସିଲେ ଭୀଷ୍ମଦେବ କହିଲେ, ମୋତେ ଆପଣ ବିବାହ କରନ୍ତୁ, ଭୀଷ୍ମଦେବ କହିଲେ, ନା ମୁଁ ପ୍ରତିଜ୍ଞା କରିଛି ବିବାହ କରିବି ନାହିଁ। ଏହିଭଳି ଭାବ ଭୀଷ୍ମ ପ୍ରତିଜ୍ଞା, ତେଣୁ ତାଙ୍କ ନାମ ହେଲା ଭୀଷ୍ମ, ଭୀଷ୍ମ ହେଲା କ'ଣ, ତାଙ୍କ ନାମ ହେଉଛି ଦେବବ୍ରତ, କିନ୍ତୁ ତାଙ୍କ ନାମ ହେଲା ଭୀଷ୍ମ କାହିଁକି ନା, ପ୍ରତିଜ୍ଞା କରିଥିଲେ। ଏମିତିକି ଅମ୍ବା ଗଲେ, ତାଙ୍କର ଗୁରୁ ପରଶୁରାମ ପାଖକୁ ଗଲେ, ତାଙ୍କୁ କହିଲେ, ଅନୁରୋଧ କଲେ, ପ୍ରଭୁ ଆପଣ ଟିକେ କୁହନ୍ତୁ ଆପଣଙ୍କ ଶିଷ୍ୟ ମୋତେ ବିବାହ କରିବେ, ତେଣୁ ପରଶୁରାମ ଯେତେବେଳେ କହିଲେ, ସେତେବେଳେ ସେ ମଧ୍ୟ ରାଜି ହେଲେ ନାହିଁ, ମନା କରିଦେଲେ, ଗୁରୁଙ୍କ କଥାକୁ ମଧ୍ୟ ମନା କରିଦେଲେ, ପ୍ରତିଜ୍ଞା ଭୀଷ୍ମ ପ୍ରତିଜ୍ଞା। ଏମିତିକି ପରଶୁରାମଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିଲା ତାଙ୍କୁ ଭୀଷ୍ମଦେବଙ୍କୁ, ଏସବୁ ବହୁତ କଥା ଅଛି। ତେଣୁ ଭୀଷ୍ମଦେବ ବର୍ତ୍ତମାନ କହୁଛନ୍ତି, ମୋର ଗୋଟେ କନ୍ୟା ଅଛି, ବିବାହ କରିନାହାନ୍ତି କିଛି ନାହିଁ, କନ୍ୟା ଅଛି କ'ଣ ଏଇଟା ନା ସେ ଇତି ମତି ଉପକଳ୍ପିତା ବିତୃଷ୍ଣା ଭଗବତୀ ସାତ୍ୱତ ପୁଙ୍ଗବେ ବିଭ୍ରମି ସ୍ୱମୁଖ ଉପଗତେ କ୍ୱଚିତ୍ ବିହର୍ତ୍ତୁ ପ୍ରକୃତି ମୁପେୟୁଷି ଯଦ୍ଭବ ପ୍ରଭାବ। ବହୁତ ସୁନ୍ଦର ଶ୍ଳୋକଟି ରହିଛନ୍ତି ପ୍ରଥମ ଶ୍ଳୋକ, ଦଶଟି ଶ୍ଳୋକ ଏଗାରଟି ଶ୍ଳୋକରେ ସେ ସ୍ତୁତି କରିଛନ୍ତି। ଆଉ ପ୍ରଥମ ଶ୍ଳୋକ ହେଉଛି ଏଇଟା ଏକ ନ ବତିଶ, ଇତି ମତି ଉପକଳ୍ପିତା ବିତୃଷ୍ଣା, ଏ ମତିକୁ ବର୍ତ୍ତମାନ ଯେମିତି ଇଏ ସ୍ଥିର କଲେ ଭଗବାନଙ୍କୁ, ବୁଦ୍ଧିଟାକୁ ସ୍ଥିର କଲେ ଭଗବାନଙ୍କୁ ଦେବା ପାଇଁ, ଏଠି ମତିର ଶବ୍ଦ ହେଉଛି ମନ ହେବ ବୁଦ୍ଧି ମଧ୍ୟ ହେବ, ତେଣୁ ସେ କହୁଛନ୍ତି ଇତିମତି ଏବେ ଏଇଟାକୁ ଆଚାର୍ଯ୍ୟମାନେ କହୁଛନ୍ତି ଇଏ ହେଉଛି ମନଟା ଗୋଟେ କନ୍ୟା ଭଳି, ଭସ୍ମଦେବ ଚିନ୍ତା କରୁଛନ୍ତି ଇଏ ଗୋଟେ ମୋର କନ୍ୟା, ତେଣୁ ଏଇ ମୋର କନ୍ୟା ହେଉଛି ଉପକଳ୍ପିତା ବା ସମର୍ପିତା, ମୋର ଏ କନ୍ୟାକୁ ମୋର ମନକୁ ମୁଁ ଆପଣଙ୍କ ପାଖରେ ସମର୍ପଣ କଲି। ବିତୃଷ୍ଣା, ଯେଉଁ ମନରେ କୌଣସି ତୃଷ୍ଣା ନାହିଁ, ଆଉ କୌଣସି କାମନା ନାହିଁ, ଏକମାତ୍ର କାମନା ହେଉଛି ଭଗବାନ ପାଦପଦ୍ମରେ ସେବାରେ ନିଯୁକ୍ତ ହେବା, ଏକମାତ୍ର ମନର ଇଚ୍ଛା ହେଉଛି ସେଇଟା, ଆଉ କିଛି ନାହିଁ ମନରେ କାମନା। ବିତୃଷ୍ଣା ଭଗବତୀ ସାତ୍ୱତ ପୁଙ୍ଗବେ ବିଭୁମ୍ନି, ଭଗବାନ ସେ ସାତ୍ୱତ ବଂଶରେ ସେ ହେଉଛନ୍ତି ମୁଖ୍ୟ, ବିଭୁମ୍ନି ତାଙ୍କର ଅନେକ ଶକ୍ତି ରହିଛି ବିଭୁମ୍ନି, ସ୍ୱ ସୁଖ ଉପଗତେ କ୍ୱଚିତ୍ ବିହର୍ତ୍ତୁ, ଭଗବାନ ତାଙ୍କର ଚିତ୍ ଜଗତରେ ଅନେକ ଲୀଳା ସବୁ ରହିଛି, କିନ୍ତୁ ସେ ମଧ୍ୟ ଏ ଭୌତିକ ଜଗତରେ ଆସିକରି ଅନେକ ବିହାର କରୁଛନ୍ତି, ଅନେକ ଲୀଳା କରୁଛନ୍ତି। ପ୍ରକୃତି ଉପେଉଛି ଯତ୍ ଭବ ପ୍ରଭାବ, ତେଣୁ ଏଇଭଳି ଭାବରେ ଯେତେବେଳେ ଆମେ ମନକୁ ଭଗବାନଙ୍କ ପାଦ ପଦ୍ମରେ ଲଗେଇଦେବା, ଏ ଯେ ଭବା ପ୍ରଭାବ ଚାଲିଛି ଢେଉ, ଯେମିତି ସମୁଦ୍ରରେ ଢେଉ ଆସୁଛି ବନ୍ଦ ହେବ ନାହିଁ, ସେହିଭଳି ଭାବରେ ଭବ ପ୍ରଭାବ ସଂସାରର ଯେଉଁ ଢେଉ ରହିଛି ଜନ୍ମ ମୃତ୍ୟୁ ଢେଉ, ଭଗବାନ ପାଦ ପଦ୍ମରେ ଆମ ମନକୁ ଲଗେଇଦେଲେ ସେ ପ୍ରଭାବରୁ ଆମେ ମୁକ୍ତ ହେବା। ତେଣୁ ଏଇଭଳି ଭାବରେ ଆଗରୁ ସେ ଚିନ୍ତା ହେଉନଥିଲା, ତେଣୁ ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗୀ ଭଗବାନ ଏଇ ଯେଉଁ ଲୀଳାଟି କଲେ, ଏଇ ଲୀଳା ଦ୍ୱାରା ଅନେକ କାର୍ଯ୍ୟ ସାଧିତ ହେଇଛି, ଭଗବାନଙ୍କର ଲୀଳା ପୁରୁଷୋତ୍ତମ, ସିଏ ଏତେ ଲୀଳା ରହିଛି ଯେତିକି ଆମେ ଜାଣୁଛେ ଜାଣୁଛେ ଆହୁରି ବହୁତ ଜିନିଷ ରହିଛି, କେବେ ହେଲେ କହି ସମ୍ପୂର୍ଣ୍ଣ ଭାବରେ କହିପାରିବନି ଆମେ ସବୁ ଜାଣିଗଲୁ ବୋଲି, ଭଗବାନ ଏଇଭଳି ଅନନ୍ତ ସିଏ, ତେଣୁ ଆ ପୂର୍ବରୁ ଏଇଭଳି ଭାବରେ ଚିନ୍ତା କରିପାରିନଥିଲେ। ଏବଂ ବ୍ୟବସ୍ଥିତ ବୁଦ୍ଧିଆ ବର୍ତ୍ତମାନ ତାଙ୍କର ବୁଦ୍ଧିକୁ ସ୍ଥିର କଲେ, ମୋର କନ୍ୟା ରତ୍ନ ଇଏ ଗୋଟେ ମଣି, ତେଣୁ ମୁଁ କୃଷ୍ଣଙ୍କୁ ପ୍ରଦାନ କରିବି, ଏ ଭଗବାନ ଲୀଳାଟି କଲେ ଏଇଟା, ଯଦି ନ ହୋଇଥାନ୍ତା ତାହେଲେ ଚିନ୍ତା କରିନଥିଲେ ଅନ୍ୟମାନଙ୍କୁ ସେ ବିବାହ କରିବା ଦେବା ପାଇଁ ଚିନ୍ତା କରିଥିଲେ, ଏବଂ ସେଇଥିପାଇଁ ତାଙ୍କୁ ହତ୍ୟା କରାଯିବ, ଏସବୁ କଥା ଆସିବ ପରେ ସବୁ ଆସିବ। ଯାହା ହେଉ, ଏବଂ ବ୍ୟବସ୍ଥିତ ବୁଦ୍ଧିଆ ସତ୍ରାଜିତ ସ୍ୱସୁତାନ ସୁଧାନ, ସତ୍ରାଜିତ ସ୍ୱସୁତାନ ନିଜ କନ୍ୟା, ଇଏ ହେଉଛି ସତ୍ୟଭାମା, ତାଙ୍କ ନାମ ଅନୁସାରେ ପିତାଙ୍କର ନାମ ଅନୁସାରେ ସତ୍ରାଜିତ, ତେଣୁ ସତ୍ୟଭାମା ନାମଟା ଦେଇଛନ୍ତି, ପିତାଙ୍କ ନାମ ଅନୁସାରେ କନ୍ୟାର ନାମ ଦେଇଛି ସ୍ୱସୁତା, କ'ଣ ସତ୍ୟଭାମା, ଇଏ ହେଉଛି ଭୂମିଦେବଙ୍କର ଅବତାର, ତାଙ୍କ କଥା ପଛରେ ଆସିବ, ତାଙ୍କ ଲୀଳା ସବୁ ବର୍ଣ୍ଣନା କରାଯିବ, ସତ୍ୟଭାମା ଭୂମିଦେବଙ୍କର ଅବତାର, ସିଏ ସତ୍ୟଭାମା ଭୂମିଦେବୀ ମଧ୍ୟ ଭଗବାନଙ୍କୁ ବିବାହ କରିଥିଲେ, ଭଗବାନଙ୍କ ପତ୍ନୀ, ଯେତେବେଳେ ଭଗବାନ ଶୁକ୍ରଦେବ ରୂପରେ ଆସିଥିଲେ ପୃଥିବୀକୁ ଉତ୍ତରଣ କରୁଥିଲେ, ଭୂମିଦେବୀଙ୍କୁ ଉତ୍ତରଣ କରୁଥିଲେ, ସେହି ସମୟରେ ତାଙ୍କର ଗୋଟେ ପୁତ୍ର ଜାତ ସନ୍ତାନ ଜାତ ହୋଇଥିଲେ, ସେ ହେଉଛନ୍ତି ନରକାସୁର, ନରକାସୁର କଥା ମଧ୍ୟ ଆସିବ ଏଇଠି ଦରକାଳରେ ଆସିବ, ଏବଂ ସିଏ 16,100 କନ୍ୟାକୁ ବନ୍ଦୀ କରି ରଖିଥିବେ, ଭଗବାନ ନରକାସୁରକୁ ବଦ୍ଧ କରିବେ, ନରକାସୁର ଯେତେବେଳେ ବଦ୍ଧ କରିବେ ସେତେବେଳେ ସତ୍ୟଭାମାଙ୍କୁ ନେଇକି ଯାଇଥିବେ ତାଙ୍କୁ ସବୁ ଯୁଦ୍ଧ କରିବା ପାଇଁ, ସତ୍ୟଭାମା ଏସବୁ ଲୀଳା ବର୍ଣ୍ଣନା କରାଯିବ। ସତ୍ୟଭାମା ହେଉଛନ୍ତି ଭୂମିଦେବୀଙ୍କର ଅବତାର, ଭୂମିଦେବୀଙ୍କର ଅନୁମତି ନେଇକରି ତାଙ୍କର ପୁତ୍ରକୁ ହତ୍ୟା କରିବେ, ନରକାସୁରକୁ ହତ୍ୟା କରିବେ, ଏବଂ 16,100 କନ୍ୟାକୁ ଯେଉଁ ବନ୍ଦୀ କରି ରଖିଥିବେ ତାଙ୍କୁ ଉଦ୍ଧାର କରିବେ, ସେମାନଙ୍କୁ ଭଗବାନଙ୍କୁ ବିବାହ କରିବେ 16,100। ଭଗବାନ ଲୀଳା ହେଉଛି ଏଭଳି ଭାବରେ, ଆମେ ଚିନ୍ତା କରିପାରିବା ନାହିଁ ଭଗବାନ ଲୀଳା, ଲୀଳା କରୁଛନ୍ତି, ତେଣୁ ଏଇଟାକୁ ବର୍ତ୍ତମାନ ଚିନ୍ତା କରୁଛନ୍ତି ବୁଦ୍ଧିରେ ସ୍ଥିର କଲେ କ'ଣ ନା ସତ୍ରାଜିତ ସ୍ୱସୁତାଂ ସୁଧାମ, ସ୍ୱସୁତାଂ କହିଲେ ଏଇ ରହିଛି ଗୋଟିଏ ଏକମାତ୍ର କନ୍ୟା, ଏକମାତ୍ର କନ୍ୟା ସତ୍ୟଭାମା, ତାଙ୍କୁ ବିବାହ ଦେବା ପାଇଁ ସୁଭାମ, ସୁଭାମ ତାଙ୍କର ବିଶେଷଣ ଦେଉଛନ୍ତି ସତ୍ରାଜିତ ସ୍ୱକନ୍ୟାକୁ ଚିନ୍ତା କରୁଛନ୍ତି ସୁଭାମ, ସୁଭାମ ଶବ୍ଦର ଅର୍ଥ କ'ଣ ଏଠି କୁହାଯାଇଛି, ସୁଭାମ ଶବ୍ଦର ଅର୍ଥ ଶୁଭ କ୍ଷଣ, ଶୁଭ ଲକ୍ଷଣ ନୁହଁ, ଶୁଭ ଲକ୍ଷଣ ବହୁତ ସବୁ ଶୁଭ ଲକ୍ଷଣ ତାଙ୍କର ଥିଲା। ଆମର ସବୁ ରହିଛି ନା ବିଭିନ୍ନ ପ୍ରକାର ଲକ୍ଷଣ ସବୁ ରହିଛି ଶରୀରରେ, ମହାପୁରୁଷମାନଙ୍କ ସବୁ ଲକ୍ଷଣ ରହିଛି। ସେହିଭଳି ଭାବରେ ବହୁତ ଶୁଭ ଲକ୍ଷଣ ତାଙ୍କର ସବୁ ଥିଲା। ଆମର ଶୁଣୁଛେ ସେହିଭଳି ଭାବରେ ଯେଉଁ ରହିଛନ୍ତି ଭଗବାନ ପ୍ରଥମେ ଯେଉଁ ବିବାହ କଲେ ରୁକ୍ମିଣୀଙ୍କୁ, ତାଙ୍କର ମଧ୍ୟ ସେହିଭଳି ଭାବରେ ବହୁତ ଶୁଭ ଲକ୍ଷଣ ଥିଲା। ମାନେ ସବୁ ଲକ୍ଷ୍ମୀ ଦେବୀ ନା, ତାଙ୍କର ସବୁ ଲକ୍ଷଣ ସବୁ ରହିଛି, ଲକ୍ଷଣ ରହିଛି। ଶୁଭ ଶବ୍ଦର ଅର୍ଥ ହେଉଛି ଶୁଭ ଲକ୍ଷଣ, ଶୁଭ ଲକ୍ଷଣ ସବୁ ରହିଛି। ଏଠି ଜଣେ ଆଚାର୍ଯ୍ୟ କହୁଛନ୍ତି ଶୁଭ ଶବ୍ଦର ଅର୍ଥ ହେଉଛି କ'ଣ, ସର୍ବତୋ ଉତ୍ତମା, ସବୁଠାରୁ ଶ୍ରେଷ୍ଠ, ସର୍ବତୋ ଉତ୍ତମା ଶୁଭ। ଶୁଭ ଶବ୍ଦର ଅର୍ଥରେ ଏଭଳି ଭାବରେ କରାଯାଇଛି ଶୁଭ। ଭୌତିକ ଜଗତରେ ସବୁକିଛି ଅଶୁଭ, ଅଶୁଭ କ'ଣ ନା ଜନ୍ମ ମୃତ୍ୟୁ ଦ୍ୱାରା ବ୍ୟାଧି, ଏସବୁ ଅଶୁଭ ଜିନିଷ ରହିଛି। ଭୌତିକ ଜଗତ ହେଉଛି ଅଶୁଭ ଜଗତ, ତେଣୁ ଇଏ ଶୁଭ ଲକ୍ଷଣ ସବୁ ରହିଛି। ଶୋଭା କ'ଣ, ଶୁଭାମ, ଶୁଭାମ ଶବ୍ଦର ଅର୍ଥରେ ଏଭଳି ଭାବରେ ଆଉ ଜଣେ ଆଚାର୍ଯ୍ୟ କହିଛନ୍ତି ସବୁ ଶୁଭ ଲକ୍ଷଣ ଥିଲା ତାଙ୍କର। ଆମର ଲକ୍ଷଣରୁ ଜଣାପଡ଼ିବ କ'ଣ ହେବ, ଇଏ ଯେମିତି ପ୍ରଭୁପାଦ ମହାରାଜଙ୍କର ସବୁ ଲକ୍ଷଣକୁ ଦେଖିକିରି ପ୍ରଭୁପାଦ ମହାରାଜ ଯେତେବେଳେ ଆସିଲେ ତାଙ୍କର ଜନ୍ମ ହେଲା, ସେହି ସମୟରେ କ'ଣ ଜ୍ୟୋତିଷମାନେ କହିଲେ ଇଏ ଏଇଭଳି ଭାବରେ ହେବେ, ସାତ ସମୁଦ୍ର ପାର ହୋଇକିରି ଏଇ ସନାତନ ଧର୍ମ ପ୍ରଚାର କରିବେ, ସମଗ୍ର ପୃଥିବୀରେ 108 ମନ୍ଦିର ସ୍ଥାପନ, ଏଇସବୁ ଲକ୍ଷଣ ସବୁ ରହିଛି ତାଙ୍କର। ଜଣେ ଜନ୍ମରୁ ଜଣାପଡ଼ିବ ସେସବୁ ଲକ୍ଷଣ ରହିଛି, ଜନ୍ମରୁ ଜଣାପଡ଼ିବ। କିନ୍ତୁ ଜାତକ ହେଉଛି ନା, ଜାତକ କ'ଣ କିଛି ହେବ ସେଇଟା ବର୍ଣ୍ଣନା କରାଯାଇଛି। ଲକ୍ଷଣ ଦେଖିକିରି ଜଣେ ମୁଖକୁ ଦେଖିକି କହିଦେବ କ'ଣ ଆଙ୍କର କ'ଣ ହେବ ଘଟଣା ସବୁ କ'ଣ ହେଉଛି, ଲକ୍ଷଣ ସବୁ ରହିଛି। ତେଣୁ ସେହିଭଳି ଭାବରେ ଇଏ ହେଉଛନ୍ତି ଶୁଭା, ଶୁଭ ଲକ୍ଷଣ ତାଙ୍କର ସବୁ ରହିଛି। ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି, ଆଗରୁ ଚିନ୍ତା କରୁନଥିଲେ। ତେଣୁ ମଣିଞ୍ଚ ସ୍ୱୟଂ ଉଦ୍ୟମ୍ୟ, ନିଜେ ଚେଷ୍ଟା କଲେ ବର୍ତ୍ତମାନ ଉଦ୍ୟମ୍ୟ। ଏଇ ଯେଉଁ ମଣିଞ୍ଚ ଚ ଶବ୍ଦ କାହିଁକି କୁହାଗଲା ନା, ନିଜ କନ୍ୟାଙ୍କୁ ଯେତେବେଳେ ଚିନ୍ତା କରୁଛନ୍ତି ସେ ଗୋଟେ ମଣି ବୋଲି ତାଙ୍କୁ ଲାଗୁଛି, ବହୁତ ମୂଲ୍ୟବାନ ବସ୍ତୁ ତାଙ୍କ ପାଇଁ କନ୍ୟାଙ୍କୁ ପ୍ରଦାନ କରିବେ, କନ୍ୟାଙ୍କୁ ଦାନ କରିବେ। ପିତାଙ୍କୁ ତ୍ୟାଗ କରିବା, ପିତା ଚାହିଁବେନି କନ୍ୟାଙ୍କୁ ତ୍ୟାଗ କରିବା ପାଇଁ, କିନ୍ତୁ ତଥାପି ତ୍ୟାଗ କରିବାକୁ ପଡ଼ିବ, ତାଙ୍କୁ କ'ଣ ତାଙ୍କର ବିବାହ ଦେବାକୁ ପଡ଼ିବ। ତେଣୁ ତାଙ୍କୁ ଲାଗୁଛି ଏ ମଣିଗୁଳି, ମଣି ଯେଉଁ ମୂଲ୍ୟବାନ ରହିଛି, ସାତ କ'ଣ 800 ସୁନା ଦେଉଛି, ସେହିଭଳି ଭାବେ ତାଙ୍କର କନ୍ୟାକୁ ମଧ୍ୟ ଚିନ୍ତା କରୁଛନ୍ତି, ମଣିଗୁଳି ଲାଗୁଛି। ଚ ଶବ୍ଦ ବ୍ୟବହାର କରାଯାଏ ସେଥିପାଇଁ, ମଣିଞ୍ଚ ସିଏ ଗୋଟେ ମଣି, ଇଏ ମଧ୍ୟ ଗୋଟେ ମଣି, ନିଜ କନ୍ୟା ଗୋଟେ ମଣି ଭଳି ତାଙ୍କୁ ଏତେ ଲାଗୁଛି ମୂଲ୍ୟବାନ, ତାଙ୍କ ପାଇଁ କନ୍ୟା ତାଙ୍କ ପିତା ପାଇଁ ଏତେ ମୂଲ୍ୟବାନ ଥିଲେ। ତେଣୁ ମଣିଞ୍ଚ ସ୍ୱୟଂ ଉଦ୍ୟମ୍ୟ, ତେଣୁ ଏ ନିଜେ ଚେଷ୍ଟା କଲେ ମଣିକୁ ପ୍ରଦାନ କରିବା ପାଇଁ। ତା ପୂର୍ବରୁ କୃଷ୍ଣ କହିଲେ ଏ ମଣିଟାକୁ ଦେଇଦିଅ, ରାଜାଙ୍କୁ ଦେଇଦିଅ, ଉଗ୍ରସେନଙ୍କୁ ଦେଇଦିଅ, ସେ ଶୁଣିଲେ ନାହିଁ। ଏଇଭଳି ଘଟଣା ହେଲା ପରେ ବର୍ତ୍ତମାନ ନିଜେ ସ୍ୱୟଂ ଉଦ୍ୟମ୍ୟ ବର୍ତ୍ତମାନ ଚେଷ୍ଟା କରୁଛନ୍ତି, ମୁଁ କାହିଁକି ଏଭଳି ଭୁଲ କଲି, ସେଦିନ ଦେଇଦେଇଥିଲେ ଭଲ ହେଇଥାନ୍ତା। ତେଣୁ ନିଜେ ବର୍ତ୍ତମାନ ଚେଷ୍ଟା କରୁଛନ୍ତି ଦେବା ପାଇଁ। ଆ ପୂର୍ବରୁ ସବୁ ଯେଉଁ ଚିନ୍ତା କରାଯାଇଛି ସେ ଚିନ୍ତାରେ ସବୁ ବର୍ଣ୍ଣନା କରାଯାଇଛି ଯେ ବର୍ତ୍ତମାନ ଯଦି ମୁଁ ମଣି ଦେବି କୃଷ୍ଣ ହୁଏତ ମନା କରିଦେଇପାରନ୍ତି, କାରଣ କୃଷ୍ଣ ତ ମଣି ଧରି ରଖିଥିଲେ, ସେ ଚାହିଁଥିଲେ ରଖିପାରିଥାନ୍ତେ, କିନ୍ତୁ ସେ କାହିଁକି ଦେଇଦେଲେ। ତେଣୁ ଏଇଭଳି ଭାବରେ ବହୁତ ଚିନ୍ତା କରିଛନ୍ତି, ସିଏ ରାତିରେ ଆଉ ଶୋଇପାରିନଥିଲେ, ଆମେ ଗତକାଲି ଆଲୋଚନା କରୁଥିଲେ ସେ ଚିନ୍ତାକୁ ସବୁ ଆମେ ଚିନ୍ତା କରୁଥିଲେ। ତେଣୁ ବହୁତ କଥା ଲେଖାଯାଇ ନାହିଁ, ବହୁତ କଥା ରହିଛି, କ'ଣ କ'ଣ ସେଇଟା ଲେଖାଯାଇପାରି ନାହିଁ, କଥା ଅକୁହା କଥା ସବୁ ରହିଯାଇଛି, ଅକୁହା କଥା। କିନ୍ତୁ ଏ ଶୋକ ଭିତରେ ପ୍ରବେଶ କଲେ ଆପଣ ସେସବୁ କଥାକୁ ଜାଣିବେ, କହିବେ ସବୁ କଥା ରହିଛି, ସବୁ କଥା ରହିଛି, ସବୁ ଜିନିଷ ବର୍ଣ୍ଣନା କରିହେବ ନାହିଁ। ବହୁତ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଅନେକ ଅର୍ଥ ରହିଛି ପ୍ରତି ଶ୍ଳୋକରେ ପ୍ରତି ଅକ୍ଷରରେ, ତାହା ଭିତରେ ଯଦି ପ୍ରବେଶ କରିବା ସବୁ କଥା ଆସିବେ। ତେଣୁ ଏଇଭଳି ଭାବରେ ମଣିଞ୍ଚ ସ୍ୱୟଂ ଉଦ୍ୟମ୍ୟ, ନିଜେ ଉଦ୍ୟମ କଲେ ମଣିକୁ ପ୍ରଦାନ କରିବେ କନ୍ୟା ସହିତ, କନ୍ୟାଙ୍କୁ ମଧ୍ୟ ତାଙ୍କୁ ଲାଗୁଛି ଗୋଟେ ମଣି ଭଳି, ବହୁତ ମୂଲ୍ୟବାନ। ଏ 8 KG ସୁନା ଦେଉଛି, କ'ଣ 80 KG ସୁନା ଦେଉଛି, 800 77 KG ନା କେତେ ଏତିକି ଦେଉଛି, କିନ୍ତୁ କନ୍ୟା ମଧ୍ୟ ସେଇଭଳି ତାଙ୍କୁ ଲାଗୁଛି ମୂଲ୍ୟବାନ, ଏତେ ମୂଲ୍ୟବାନ ପଦାର୍ଥ କଣି। ଚ ଶବ୍ଦ ବ୍ୟବହାର କରାଗଲା, ଚ ଶବ୍ଦ କାହିଁକି କରାଗଲା, ତାର ମୂଲ୍ୟ ଅର୍ଥ ରହିଛି ନା, ଆଉ ଚ ଶବ୍ଦରେ ଏ ଗୋଟେ ଅର୍ଥ ହେଇପାରେ, ମଣିଞ୍ଚ ଅନେକ ଅର୍ଥ ରହିଛି। ତେଣୁ ମଣିଞ୍ଚ ସ୍ୱୟଂ ଉଦ୍ୟମ, ନିଜେ ଚେଷ୍ଟା କଲେ, ଆ ପୂର୍ବରୁ ଚେଷ୍ଟା କରୁନଥିଲେ, ଭଗବାନ କହିଲେ ମଧ୍ୟ ମୋତେ ଦିଅନ୍ତୁ, ମୋତେ ଭଗବାନ ମାଗୁନଥିଲେ, ଭଗବାନ କହୁଥିଲେ ଇଏ ହେଉଛି ନିସରକାର ରାଜାଙ୍କ ନିୟମ ହେଉଛି ସେଇଟା, ଯଦି ମୂଲ୍ୟବାନ ବସ୍ତୁ କିଛି ଆସିଲା ସେଇଟା ରାଜାଙ୍କୁ ପ୍ରଦାନ କରାଯିବ, କିନ୍ତୁ ସେ ଗ୍ରହଣ କଲେ ନାହିଁ, କଥାକୁ ମାନିଲେ ନାହିଁ, ଭଗବାନ କଥାକୁ ଉପେକ୍ଷା କରିଦେଲେ, ଆ ଦୋଷରେ କ'ଣ ହେବ ସବୁ ଆମେ ଶୁଣିବା, ସବୁ ଲୀଳା ଚାଲିବ, ବର୍ତ୍ତମାନ ଲୀଳା ଚାଲିବ। ତେଣୁ ସେ କ'ଣ କଲେ, ସ୍ୱୟଂ ଉଦ୍ୟମ୍ୟ କୃଷ୍ଣାୟୋପଜହାର। ତେଣୁ କୃଷ୍ଣାୟ, କୃଷ୍ଣଙ୍କୁ, କୃଷ୍ଣ ଶବ୍ଦ କାହିଁ କୁହାଗଲା, ତାର ଅର୍ଥ ରହିଛି, କୃଷ୍ଣାୟୁ ଉପଜହାର, ଭଗବାନଙ୍କୁ ଆଣିକି ପ୍ରଦାନ କଲେ, ଉପଜହାର କ'ଣ, ଉପହାର, ଉପହାର ପ୍ରଦାନ କଲେ, କନ୍ୟାଙ୍କୁ ପ୍ରଦାନ କଲେ, କୃଷ୍ଣଙ୍କୁ ପ୍ରଦାନ କଲେ। ହ ଶବ୍ଦରେ, ହ ଶବ୍ଦ କାହିଁ କୁହାଗଲା ନା, ହ ଶବ୍ଦରେ ଏଠି କୁହାଯାଉଛି, ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି କିଏ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି, ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି ଯେ କ'ଣ, ସନାତନ ଗୋସ୍ୱାମୀ କହୁଛନ୍ତି, ବ୍ୟବସ୍ଥିତ କହିଲେ ନିଶ୍ଚୟ କଲେ, କୃତ ନିଶ୍ଚୟ, ବ୍ୟବସ୍ଥିତ, ବ୍ୟବସ୍ଥିତ ନୁହଁ, ଏଇଟା ବ୍ୟବସ୍ଥିତ, ବ୍ୟବସ୍ଥିତ କହିଲେ ନିଶ୍ଚୟ କଲେ, ଏଇଟା ମୁଁ କରିବି, ନିଶ୍ଚୟାତ୍ମିକ ବୁଦ୍ଧି, ନିଶ୍ଚୟାତ୍ମିକ ବୁଦ୍ଧି, ଆମେ ନିଶ୍ଚୟ କରିପାରୁନେ, ଆମେ ନିଶ୍ଚୟ କରିପାରୁନେ, ଅନିଶ୍ଚିନ୍ତତା ଭିତରେ ରହିଛେ, ଏଇଟା କରିବା ନା କରିବା ନାହିଁ, ସଂକଳ୍ପ ବିକଳ୍ପ ଏସବୁ ରହିଛି। ତେଣୁ ନିଶ୍ଚୟ ବୁଦ୍ଧି ଦ୍ୱାରା, ନିଶ୍ଚୟାତ୍ମିକ ବୁଦ୍ଧି, ସେ ନିଶ୍ଚୟ ନା ମୁଁ ଏଇଟା କରିବି, ମଷ୍ଟ, ଏଇଭଳି ଭାବରେ ଜଣେ ଯେତେବେଳେ ସତୀତ୍ୱ ସତୀ ହେଉଛି, ଜଣେ ସ୍ୱାମୀ ଯେତେବେଳେ ମୃତ୍ୟୁବରଣ କରୁଛନ୍ତି, ସେ ଯେତେବେଳେ ସ୍ୱାମୀଙ୍କର କ'ଣ ଚିତାରେ ନିଜକୁ ଧାସ ଦେଉଛନ୍ତି, କ'ଣ ଛୋଟିଆ କଥା, ଛୋଟିଆ କଥା। କିନ୍ତୁ ବର୍ତ୍ତମାନ ଯୁଗରେ ସେ କହୁଛନ୍ତି, ସେ ଅନ୍ଧବିଶ୍ୱାସ ଥିଲା, ଆମର ଯେଉଁ ରହିଛନ୍ତି ରାୟ ରାମାନନ୍ଦ, କ'ଣ ରାୟ କ'ଣ ତାଙ୍କ ନା, ରାୟ ରାମ କ'ଣ, ରାଜା ରାମନ ରାୟ, ବ୍ରିଟିଶମାନଙ୍କ ଦ୍ୱାରା ସେ କହିଲେ, ଏଇସବୁ ଅନ୍ଧବିଶ୍ୱାସ ଥିଲା, ହିନ୍ଦୁ ଧର୍ମରେ ଏସବୁ ଅନ୍ଧବିଶ୍ୱାସ ଥିଲା, ବନ୍ଦ କର, ବନ୍ଦ କରାଗଲା। ଏସବୁ ସତୀ ଯେଉଁ ତାହା ହେଉଛି ମାନେ କ'ଣ, ବ୍ୟବସାୟତ୍ମିକ ବୁଦ୍ଧି, କ'ଣ ନା, ଇଏ ହେଉଛି ମୋର କର୍ତ୍ତବ୍ୟ। ଏଇଭଳି ଭାବରେ ଅଗ୍ନିର ତାପକୁ ମଧ୍ୟ ସେ ସହ୍ୟ କରିଦେଉଛନ୍ତି, ଜଣେ କରିପାରିବ ଏଇଟା, ସେଇଭଳି ଭାବରେ ବ୍ୟବସାୟତ୍ମକ ବୁଦ୍ଧି ନହେଲେ ଜଣେ କରିପାରିବ ନାହିଁ, ଆମେ ଚିନ୍ତା କରିପାରିବା ନାହିଁ ସେଇଭଳି, ସେଇଭଳି ଭାବରେ କେମିତି ସତ୍ୟ ହେଉଥିଲେ, କେମିତି ସତ୍ୟ, କ'ଣ ମନଗଢ଼ା ଜିନିଷ, ବର୍ତ୍ତମାନ କହିବେ ଏଇସବୁ କ'ଣ, ଏସବୁ ହେଉଛି କଳ୍ପନା ଜିନିଷ, ଏଇସବୁ ଅନ୍ଧବିଶ୍ୱାସ, ଏସବୁ କହିକିରି ଏସବୁ ବନ୍ଦ କରାଗଲା। ଆଉ ମଝିରେ ଗୋଟେ ଥରେ ଆମର ଶ୍ରୀମନ୍ତ ରାଧାକୃଷ୍ଣ ସେ ମହାରାଜ କହୁଥିଲେ ଗୋଟେ କଥା, ସେ କେଉଁଠି, ସେ ସ୍ଥାନ ରାଜସ୍ଥାନ କେଉଁଠି ସେ ରହିଛନ୍ତି, ସେଠି ସବୁ ରହିଛନ୍ତି, ରାଜ ପରିବାର ସବୁ ରହିଛନ୍ତି, ତେଣୁ ସେମାନେ ଏଇଟା ଗ୍ରହଣ କରୁଛନ୍ତି, ତେଣୁ ବର୍ତ୍ତମାନ ଯୁଗରେ ସବୁ ବନ୍ଦ କରି ଦିଆଯାଇଛି। ତେଣୁ ସ୍ୱାମୀ ମୃତ୍ୟୁବରଣ କଲେ ଯେତେବେଳେ ତାଙ୍କର ଚିତାରେ ଝାସ ଦେବା ପାଇଁ ସେ ଚାହୁଁଥିଲେ, ବ୍ୟବସାୟତ୍ମିକ ବୁଦ୍ଧି, ବୁଦ୍ଧିକୁ ସ୍ଥିର କରିଦେଇଛନ୍ତି, ଆଉ କୌଣସି କଷ୍ଟ ତାକୁ ଲାଗିବ ନାହିଁ, ଏଭଳି ଭାବ କଥା ରହିଛି। ତେଣୁ ପୋଲିସ ସବୁ ଚାଷୀକୁ ଆସିଗଲେ, ବନ୍ଦ କରି ତାଙ୍କୁ ସେ ଚାହୁଁଥିଲେ ଯିବା ପାଇଁ ବନ୍ଦ କଲେ, ଅଟକେଇକି ରଖିଲେ, ଏଇଭଳି ଭାବରେ ହେଲା। ତେଣୁ କ'ଣ କରିବେ, ଯାଇପାରିବେ ନାହିଁ, କିନ୍ତୁ ଏ ବ୍ୟବସାୟତ୍ମିକ ବୁଦ୍ଧି, ବୁଦ୍ଧିକୁ ସ୍ଥିର କରିଛନ୍ତି, ତେଣୁ ଏଇଭଳି ଭାବରେ ତାଙ୍କର ସ୍ୱାମୀଙ୍କର ଦାହ ସଂସ୍କାର ହୋଇଗଲା, ସରିଗଲା, ସେ ପରେ ଗୋଟେ ଦିନ ସେ ଗଲେ, ପୋଲିସ କିନ୍ତୁ ଜଗିକି ରହିଛନ୍ତି, ପୋଲିସ କିନ୍ତୁ ଗଲେ, ସ୍ୱାମୀ ଯେଉଁଠି ଦାହ ହୋଇଥିଲେ ସେଇଠିକି ଗଲେ, ସେଇଠିକି ଯାଇକି ସେ ଧ୍ୟାନ କଲେ, ଏଭଳି ଭାବରେ ଧ୍ୟାନ କଲେ ତାଙ୍କ ଶରୀରରୁ ଅଗ୍ନି ବାହାରିଲା, ଆଉ ପୋଲିସ କ'ଣ କରିବ, ଅଗ୍ନି ବାହାରିଲା ଏବଂ ଅଗ୍ନିରେ ସେ ଦାହ ହୋଇଗଲେ, ସତୀ ଦାହ। ଏଇଠିକୁ ଆମେ ବୁଝିବୁ, ଆମେ ପିଲାଦିନେ ପଢ଼ୁଥିଲୁ, ଆମେ ବୁଝିପାରୁନଥିଲୁ, ଆମେ ଭାବୁଥିଲୁ ଏଇଠି ସବୁ ଠିକ୍ ନୁହଁ, ରାଜା ରାମନାମ ଯାହା ଯାହା କରିଛନ୍ତି ସେଇଟା ଠିକ୍ କରିଛନ୍ତି, କିନ୍ତୁ ପ୍ରକୃତରେ ବର୍ତ୍ତମାନ ଆମେ ଜାଣୁଛେ ବ୍ୟବସାୟତ୍ମିକ ବୁଦ୍ଧି, ସେ ସତୀ ଏଇଭଳି ଭାବରେ ସତୀ ସ୍ତ୍ରୀ, ଏହା ଛୋଟିଆ କଥା ନୁହଁ, ସତୀ ସ୍ତ୍ରୀ, ଆମର ସାତ ଜଣ ସତୀ ସ୍ତ୍ରୀ ଅଛନ୍ତି ବୋଲି କୁହାଯାଏ, ଆମର ଶାସ୍ତ୍ରରେ କୁହାଯାଇଛି, ମାନେ ସତୀ ସ୍ତ୍ରୀ ସବୁ ରହିଛନ୍ତି। ତେଣୁ ଇଏ ବ୍ୟବସାୟତ୍ମକ ବୁଦ୍ଧି, ତାଙ୍କର ବୁଦ୍ଧି ସେଇଭଳି ଭାବରେ, ଏତିକି ଯେତେ କଷ୍ଟ ହେଲେ ମଧ୍ୟ ସେମାନେ ବିଚଳିତ ହେବେ ନାହିଁ। ତେଣୁ ଏଇଭଳି ଭାବରେ ମାନେ କୃଷ୍ଣ ଉପଜାହନ, ଏଠି କୁହାଯିବ ବ୍ୟବସ୍ଥିତ କହିଲେ କୃତ ନିଶ୍ଚୟ, ନିଶ୍ଚୟ କଲେ ମୁଁ ପ୍ରଦାନ କରିବି, ଶୁଭାଂ କହିଲେ ସର୍ବତୋତ୍ତମ, ଉତ୍ତମ, ମଧ୍ୟମ, ଅଧମ, ତିନି ପ୍ରକାର, ତିନି ଶ୍ରେଣୀର ବ୍ୟକ୍ତି ଅଛନ୍ତି, ସବୁ କାଟେଗୋରିରେ ଆମେ ଦେଖିବା ତିନି ଶ୍ରେଣୀର ରହିଛନ୍ତି, କିନ୍ତୁ ଇଏ ଥିଲେ ଉତ୍ତମ ଶ୍ରେଣୀର, ଶୁଭା କହିଲେ ସର୍ବତୋତ୍ତମ, ତାଙ୍କର ପିତାଙ୍କର ଭାବ ହେଉଛି ଏଇଭଳି ଭାବରେ, ପିଲାଦିନରୁ ସେ ଯେଉଁଭଳି ଭାବରେ କାର୍ଯ୍ୟ କରୁଥିଲେ, ଯାହା କରୁଥିଲେ ସେସବୁ ବର୍ଣ୍ଣନା କରାଯାଇନାହିଁ, କିନ୍ତୁ ବର୍ତ୍ତମାନରୁ ଏଇ ଶୁଭା ଶବ୍ଦରେ ଚିନ୍ତା କରୁଛନ୍ତି ତାଙ୍କ ପିତା, ସେ ଜାଣୁଛନ୍ତି ତାଙ୍କ ସବୁ ଶୁଭ ଲକ୍ଷଣ ଥିଲା, କାର୍ଯ୍ୟ ସେଇଭଳି ଭାବରେ ଥିଲା, ସୁଶୀଳ ଥିଲେ, ସବୁ ଥିଲେ, ଭଗବାନଙ୍କର ପତ୍ନୀ ହେବେ କ'ଣ ଛୋଟିଆ କଥା, ସେଠି ସବୁ ଗୁଣ ନଥିଲେ ଜଣେ ହେଇପାରିବ, ଯାହାକୁ ତାକୁ ଭଗବାନ ବିବାହ କରିବେ ସର୍ବୋତ୍ତମା। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ସର୍ବୋତ୍ତମା ପିଲାଦିନରୁ ଆଜି ପର୍ଯ୍ୟନ୍ତ ଚିନ୍ତା ସବୁ କିଛି ଶୁଭ ଲକ୍ଷଣ ତାଙ୍କର ସବୁ ଥିଲା, ସବୁ ସୁଶୀଳତା ସବୁ ରହିଛି, ସୌନ୍ଦର୍ଯ୍ୟ ସୁଶୀଳତା ଇତ୍ୟାଦି ବିଭିନ୍ନ ପ୍ରକାର ଲକ୍ଷଣ ରହିଛି, ଶୁଭ ଲକ୍ଷଣ। ଆଜି ଚିନ୍ତା କରୁଛନ୍ତି ଏସବୁ ଶୁଭ ଲକ୍ଷଣ ରହିଛି, ତାଙ୍କର ପ୍ରକୃତ ଉପଯୁକ୍ତ ସ୍ୱାମୀ ହେଉଛନ୍ତି କୃଷ୍ଣ, ବର୍ତ୍ତମାନ ସେ ବୁଦ୍ଧି ଆସିଲା, ପୂର୍ବରୁ ହେଉନଥିଲା, ଭଗବାନ ସେଭଳି ବ୍ୟବସ୍ଥା କଲେ। ତେଣୁ ସର୍ବୋତ୍ତମ ସ୍ୱୟଂ ଏବ ଉଦ୍ୟମ, ବର୍ତ୍ତମାନ ନିଜେ ଉଦ୍ୟମ କଲେ, ବର୍ତ୍ତମାନ ଚିନ୍ତା କଲେ, କନ୍ୟାଙ୍କୁ ପ୍ରଦାନ କରିବି, ମଣିକୁ ପ୍ରଦାନ କରିବି, ଶ୍ରୀ ବସୁଦେବାଦିଷୁ ବହୁଧା କାହାକୁ ପ୍ରାର୍ଥନା ଉଦ୍ୟମ୍ୟ। ଉଦ୍ୟମ୍ୟ ଶବ୍ଦ କାହିଁକି କୁହାଗଲା, ଉଦ୍ୟମ ଶବ୍ଦ ଅର୍ଥ ହେଉଛି କ'ଣ, ସେ ତ କୃଷ୍ଣଙ୍କୁ ପ୍ରଦାନ କରିଥାନ୍ତେ, ଉପଜାହାର କୁହାଯାଇଥାନ୍ତା, ଉଦ୍ୟମ କାହିଁକି କୁହାଗଲା ନା। ଉଦ୍ୟମ କହିବାର ଉଦ୍ଦେଶ୍ୟ ହେଉଛି ସନାତନ ଗୋସ୍ୱାମୀ କହୁଛନ୍ତି, ପ୍ରଥମେ ସେ କୃଷ୍ଣଙ୍କ ପାଖକୁ ଗଲେ ନାହିଁ, ପ୍ରଥମେ ସେ ବସୁଦେବାଦିଷୁ ବହୁଧା କାହାକୁ ପ୍ରାର୍ଥନା, ବସୁଦେବ ଦେବକୀ ଅନ୍ୟମାନେ ସବୁ ରହିଛନ୍ତି, ତାଙ୍କର କ'ଣ ଅଭିଭାବକମାନେ ଯେଉଁ କୃଷ୍ଣଙ୍କର ସବୁ ରହିଛନ୍ତି ତାଙ୍କ ପାଖକୁ, ବା ଏମିତିକି ବଳରାମ ମଧ୍ୟ, ଏମାନଙ୍କୁ ଯାଇକରି ବହୁତ ପ୍ରାର୍ଥନା କଲେ, ବହୁତ ପ୍ରାର୍ଥନା କଲେ। ଉଦ୍ୟମ ଶବ୍ଦର ଅର୍ଥରେ ଅର୍ଥ ହେଉଛି ଏଇଟା ସ୍ୱୟଂ ଉଦ୍ୟମ, ଉଦ୍ୟମ ଶବ୍ଦ କଲେ କ'ଣ ନା ଏଇଭଳି ଭାବରେ ତାଙ୍କୁ ସବୁ ପ୍ରାର୍ଥନା କଲେ, ମୋର ଭୁଲ ହେଇଯାଇଛି, ଏମିତି ହେଇଯାଇଛି, ସେମିତି ହେଇଯାଇଛି, ଭୁଲ କରିଦେଇଛି, ମୋତେ କ୍ଷମା କରନ୍ତୁ, ମୁଁ ଚାହୁଁଛି ମୋର କନ୍ୟାକୁ ପ୍ରଦାନ କରିବା ପାଇଁ, କୃଷ୍ଣଙ୍କୁ ପ୍ରଦାନ କରିବା ପାଇଁ, ଏବଂ ମଣିକୁ ମଧ୍ୟ ପ୍ରଦାନ କରିବି, ଡାଉରୀ ହିସାବରେ ଏଇଭଳିଆ ଯୌତୁକ ହିସାବରେ ପ୍ରଦାନ କରିବି, ଏଇଭଳି ଭାବରେ ତାଙ୍କୁ ତାଙ୍କ ସହିତ ପ୍ରାର୍ଥନା କଲେ। ପ୍ରାର୍ଥନା କଲା ପରେ ସେମାନେ ରାଜି ହେଲେ, କ'ଣ ହେଇଥିବ କ'ଣ କଥା ସବୁ ରହିଛି, ବହୁତ କଥା ସେସବୁ ବର୍ଣ୍ଣନା କରାଯାଏ ନାହିଁ, ଯିଏ ଯାହାଭଳି ଭାବରେ ଚିନ୍ତା କରିପାରିବ। ଏଇଭଳି ଭାବରେ ହେଲା ପରେ ବର୍ତ୍ତମାନ ଭଗବାନଙ୍କୁ ଉପହାର ରୂପରେ ଦେଲେ, ହ ଶବ୍ଦରୁ ଅର୍ଥରୁ ଏଇଠି ଜଣାପଡ଼ୁଛି, ହ ଶବ୍ଦର ଅର୍ଥ କାହିଁ କୁହାଗଲା ନା, ଏଠି ଜଣେ ଆଚାର୍ଯ୍ୟ କହିଛନ୍ତି, କିଏ ସନାତନ ଶୁଭଧନ ଟିକାରେ ବଲ୍ଲଭାଚାର୍ଯ୍ୟ କହୁଛନ୍ତି, ହ ଶବ୍ଦରେ ଆଶ୍ଚର୍ଯ୍ୟ ହେଇକି କହୁଛନ୍ତି, ଏଇଟା ଯେତେବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକିତ ମହାରାଜକୁ, ହ ଶବ୍ଦ କାହିଁକି ଲଗେଇଲେ ନା, ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଆଜି ପର୍ଯ୍ୟନ୍ତ କରୁନଥିଲେ, ବର୍ତ୍ତମାନ କଲେ, ହ ଶବ୍ଦର ଅର୍ଥ ହେଉଛି ଏଇଟା। ଏଇସବୁ କାର୍ଯ୍ୟ ହାଉ ହି ଡିଡ୍ ଦିସ୍ ନା, କେମିତି ବର୍ତ୍ତମାନ କଲେ, କେମିତି ଆଶ୍ଚର୍ଯ୍ୟ ହେଉଛନ୍ତି, ଏ ଭଗବାନଙ୍କ ଲୀଳା, ଲୀଳା ପୁରୁଷୋତ୍ତମଙ୍କ ଲୀଳାରେ ଏଇଟା ହେଲା, ନହେଲେ ହେଇପାରିନଥାନ୍ତା ଏ ଲୀଳା ପୁରୁଷୋତ୍ତମ। ତେଣୁ ସେଇଟା ବି ସେ କହୁଛନ୍ତି, ୟୁ ସୁଡ୍ ହାଭ୍ ଡନ୍ ଦିସ୍ ଲଙ୍ଗ୍ ଆଗୋ, ବହୁତ ଆଗରୁ ସେଇଟା କରିବା କଥା, ଚିନ୍ତା କରୁନଥିଲେ କୃଷ୍ଣଙ୍କୁ ପ୍ରଦାନ କରିବା ପାଇଁ, ଏ ଯେ ଭଗବାନ ଯେଉଁ ଲୀଳାଟି ହେଲା ଏହି ମାଧ୍ୟମରେ ବର୍ତ୍ତମାନ ଚିନ୍ତା କରୁଛନ୍ତି, ମୁଁ କୃଷ୍ଣଙ୍କୁ ପ୍ରଦାନ କରିବି, କୃଷ୍ଣଙ୍କୁ ଯେତେବେଳେ ପ୍ରଦାନ କରିବି ଭଗବାନ ରାଜି ହେଇଗଲେ, ଭଗବାନ ତାଙ୍କୁ ବିବାହ କରିବେ, ସେଥିପାଇଁ ସେ ଲୀଳାଟି କରୁଛନ୍ତି। ଅନେକ ଲୀଳା ହେଉଛି, ଗୋଟିଏ ଲୀଳାରେ ଅନେକ ପ୍ରକାର କାର୍ଯ୍ୟ ଭଗବାନଙ୍କୁ ସାଧିତ ହେବ, ମନବାଞ୍ଛା ଭଗବାନଙ୍କୁ, ଭଗବାନ ଯାହା ଚାହିଁବେ ତାହିଁ ହେବ, ସେ କେଉଁଭଳି ଭାବରେ କରିବେ ସେଠି ତାଙ୍କ ଉପରେ ନିର୍ଭର କରୁଛି, ଲୀଳା ପୁରୁଷୋତ୍ତମ ସେ ତାଙ୍କ ଲୀଳା, ଏବଂ ସେଇ ଲୀଳାକୁ ଆଲୋଚନା କରିକିରି, ସେଇ ଲୀଳାକୁ ସ୍ମରଣ କରିକି, ସେଇ ଲୀଳାକୁ କ'ଣ କୀର୍ତ୍ତନ କରିକିରି ଭକ୍ତମାନେ ଆନନ୍ଦିତ ହେବେ। କିନ୍ତୁ ଆମର ଆନନ୍ଦର ବର୍ତ୍ତମାନ ଟାଇମ୍ ହେଇଗଲା, ଆନନ୍ଦ ଆନନ୍ଦ ଉତ୍ସବ ବର୍ତ୍ତମାନ ଏଇଠି ବନ୍ଦ କରିବା, ଆମେ ଭଗବାନଙ୍କ ନାମ କୀର୍ତ୍ତନର ଆନନ୍ଦ ଉତ୍ସବ ନେବା, କିଷ୍ଣ ଭଗବାନ ନାମ କୀର୍ତ୍ତନ କରିବା କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରବ କି, ନିଦାୟ ଗୌର।